वासुदेवाय। वासुदेवाय। ॐ नमो भगवते वासुदेवाय। श्रीमद्भागवतं दशमस्कन्ध 62 अध्याय श्लोक 21। तत्र सुप्तं सुपर्यङ्के तत्र सुप्तं सुपर्यङ्के प्राद्युम्निं जुगमास्थिता प्राद्युम्निं जुगमास्थिता गृहीत्वा शृणुतपूरं गृहीत्वा शृणुतपूरं सखै प्रियमदर्शयात् सखै प्रियमदर्शयात् तत्र सुप्तं सुपर्यङ्के प्राद्युम्निं जुगमास्थिता गृहीत्वा शृणुतपूरं सखै प्रियमदर्शयात् तत्र सुप्तं सुपर्यङ्के प्राद्युम्निं जुगमास्थिता गृहीत्वा शृणुतपूरं सखी प्रियमदर्शयात् तत्र सुप्तं सुपर्यङ्के प्राद्युम्निं जुगमास्थिता गृहीत्वा शृणुतपूरं सखी प्रियमदर्शयात् तत्र सुप्तं सुपर्यङ्के प्राद्युम्निं जुगमास्थिता गृहीत्वा शृणुतपूरं सखी प्रियमदर्शयात् तत्र सुप्तं सुपर्यङ्के प्राद्युम्निं जुगमास्थिता गृहीत्वा शृणुतपूरं सखी प्रियमदर्शयात् श्लोकरणवाद शटाड़ी से प्रद्युम्नक पुत्र अनिरुद्ध को गोटे सुंदर सज्जार सहित देखा पाइले तार जोग क्षमता साहय से उठाई नहीं शृणुतपुर को चलीगले जोठार से तार सखी उषा निकट तार प्रियतम को उपस्थित कराइले हाय कृष्ण उपस्थित भक्त सज्जन नुंदा मातृवृंद आप भागवत कथा स्वागत जना चाहिए
तेणु
ये जो चित्रलेखा हम गत काली आलोचना करते कि भाई मनर बेगर से जा पहुँच गल द्वारकापुर तेणु से पहुँचिक आम गत काली कही कि भाव द्वारका कृष्ण पालिता भगवान ताको पालन करसन स्पेशल केयर नौसन से द्वारका पई द्वारका धाम भगवान कर तेणु विषय में गत काली आलोचना करते कि कृष्ण पालिता तेणु कहार उद्देश्य हूँ भगवान से रही विरुद्ध किसी कार्य करहब ना ये जहाँ चाहिए ताही हम कि से कौन चाहूँ बुझा तो सहज नुह बड़ बड़ मुनि ऋषि मैंने से बुझीपारती ना भागवत से आम देखुचे जो रही गरुड़ गरुड़ जो वृंदावन लीला जो होता सब रही कालिया ह्रद रही गरुड़ जो मत्स्य भक्षण कले से मीन आसिक सौभर ऋषि को कांदिक कहले आमको रक्षा करूँ तेणु सौभर ऋषि चिंता कले या ये जो गरुड़ मछ खाऊ ठीक नुह मना करदे अभिशा कौन कहीदे अर्डर देदे गोटे उन्नत अधिकारी सी अधिक कौन अर्डर दे तुम्हें ये मछ खाईपर ना ଏବଂ ତାଙ୍କ କହିବା ସତ୍ୟ ଯେତେବେଳେ ସେ ଖାଇବା ପାଇଁ ଆରମ୍ଭ କଲେ ସେତେବେଳେ ତାଙ୍କୁ ଅଭିଶାପ ଦେଲେ, ତୁମେ ଯଦି ଆଉ ଥରେ କେବେ ଏଠି ଆସିକି ଖାଦ୍ୟ ଗ୍ରହଣ କରିବ ତାହେଲେ ତୁମ ମୃତ୍ୟୁବରଣ କରିବ। ଏହି ପ୍ରସଙ୍ଗରେ ଆଚାର୍ଯ୍ୟମାନେ କହିଛନ୍ତି, ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟାଂ ମହାଜନ ଜନ ଗତସ ପନ୍ଥା। ଧର୍ମର ତତ୍ତ୍ୱ ବୁଝିବା ଏତେ ସହଜ ନୁହଁ, ମହାଜନମାନେ ସେଇଟାକୁ ନିର୍ଣ୍ଣୟ କରିଯାଇଛନ୍ତି, ମହାଜନମାନେ ସେ ତତ୍ତ୍ୱକୁ ଜାଣନ୍ତି, ଅନ୍ୟମାନେ ବୁଝିପାରିବେ ନାହିଁ। ତେଣୁ ଭଗବାନ ଏଭଳି କାହିଁକି ଲୀଳା ହେଲା, ଭଗବାନ କୃଷ୍ଣ ପାଳିତାମ ଆମେ ଗତକାଲି ଆଲୋଚନା କରିଥିଲେ, କୃଷ୍ଣ ପାଳିତା ଭଗବାନ ନିଜର ସୁରକ୍ଷା ରଖିଛନ୍ତି ତାଙ୍କୁ ଦ୍ୱାରକାକୁ, କିନ୍ତୁ ତଥାପି ସେଠି ଇଏ ଯାଇ ପହଞ୍ଚିଗଲେ, ପହଞ୍ଚିକି ତା ଭିତରେ ପ୍ରବେଶ କଲେ। ଏଇଟା ଅନ୍ୟ ବିଷ୍ଣୁ ପୁରାଣ ଏବଂ ଯେଉଁ ରହିଛି ହରିବଂଶରେ ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଇଏ ଡରୁଥିଲେ, ଚିତ୍ରଲେଖା ତା ଭିତରକୁ ଯିବା ପାଇଁ ଡରୁଥିଲେ, କିନ୍ତୁ ନାରଦ ମୁନି ତାଙ୍କୁ କହିଲେ ନାହିଁ ତୁମେ ଯାହ, ନାରଦ ମୁନି ଜାଣନ୍ତି ଭଗବାନଙ୍କର ଇଚ୍ଛା ମନୋଭାବକୁ, ସେ ଜାଣନ୍ତି, ସେ ଜଣେ ମହାଜନ, ତେଣୁ ଜାଣନ୍ତି ଭଗବାନ କ'ଣ ଚାହୁଁଛନ୍ତି। ତେଣୁ ସେ ତାଙ୍କୁ କହିଲେ ତୁମେ ଯାଅ, ତାଙ୍କୁ ମନ୍ତ୍ର ଦେଲେ, ଏଇ ମନ୍ତ୍ର ପାଠ କରି ତୁମେ ଯିବ ତା ଭିତରକୁ, ଦ୍ୱାରକା ଭିତରକୁ, ଦ୍ୱାରକା ନଗରୀ। ତେଣୁ ସେ ସେଠି ଯାଇ ପହଞ୍ଚିଲେ, ଏବଂ ଆଉ କେତେଜଣ କହନ୍ତି ମଧ୍ୟ ଆଚାର୍ଯ୍ୟ, ସିଏ ହେଉଛନ୍ତି ତାଙ୍କର ଯୋଗ ସିଦ୍ଧି ରହିଛି, ଇଏ ମଧ୍ୟ ହେଉଛନ୍ତି ଭଗବାନଙ୍କର ଯୋଗମାୟା, ଯୋଗମାୟା ଶକ୍ତି। ଭଗବାନଙ୍କର ଦୁଇଟି ମାୟା ରହିଛି, ଗୋଟେ ହେଉଛି ଯୋଗମାୟା, ଗୋଟେ ହେଉଛି ବହିରଙ୍ଗା ମାୟା। ତେଣୁ ବହିରଙ୍ଗା ମାୟାରେ ଆମେ ସମସ୍ତେ ଅଧୀନରେ ରହିଛେ, ଆମେ ଭଗବାନ କଥା କ'ଣ ଜାଣିବା। ତେଣୁ ଏମିତିକି ଯୋଗମାୟା ଅଧୀନରେ ମଧ୍ୟ ଯେଉଁମାନେ ରହିଛନ୍ତି ଭଗବାନ ଭକ୍ତମାନେ ମଧ୍ୟ ଯୋଗମାୟାର ଅଧୀନରେ ଥାଆନ୍ତି ବୋଲି କୁହାଯାଏ, କିନ୍ତୁ ସେମାନେ ମଧ୍ୟ ଧର୍ମର ତତ୍ତ୍ୱକୁ ବୁଝିପାରିବେ ନାହିଁ। ଭାଗବତ ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ଆମେ ଗତକାଲି କହିଥିଲେ, ଭୀଷ୍ମଦେବ ସେ କଥା କହୁଛନ୍ତି, ଯତ୍ର ଧର୍ମସୁତ ରାଜା ବୃକପାଣି ଗଦାଧର କୃଷ୍ଣ ସ୍ତ୍ରୀ ଗାଣ୍ଡିବ ଚାପ ସୁତ କୃଷ୍ଣ ତତ୍ ବିପଦ। ଯେଉଁଠି ଧର୍ମରାଜ ଯୁଧିଷ୍ଠିର ରହିଛନ୍ତି, ଯେଉଁଠି ବୃକପାଣି ଗଦାଧର ରହିଛନ୍ତି, ଭୀମ ରହିଛନ୍ତି ଗଦା ଧାରଣ କରିଛନ୍ତି, ଏବଂ କୃଷ୍ଣ ସ୍ତ୍ରୀ ଗାଣ୍ଡିବ ଚାପ, ଏମିତିକି ଅର୍ଜୁନ ରହିଛନ୍ତି ତାଙ୍କ ଗାଣ୍ଡିବ ଧନୁ ସହିତ, କିନ୍ତୁ ତଥାପି ସେଠି ବିପଦ, ସେଠି ମଧ୍ୟ ବିପଦ ଆସିଲା। ଆମେ ଦେଖୁଛୁ ସେଠି ଭଗବାନ ମଧ୍ୟ ବିପଦ ଆସି ପହଞ୍ଚିଲା, ଅବଶ୍ୟ ଏଇଟା ବିପଦ ନୁହଁ, ଭଗବାନଙ୍କ ଇଚ୍ଛା ଅନୁସାରେ ହେଉଛି, କିନ୍ତୁ ବହୁତ ବିପଦ ମଧ୍ୟ ଆସିଛି ଦ୍ୱାରକାକୁ, ଦ୍ୱାରକାରେ ମଧ୍ୟ ବହୁତ ବିପଦ ଆସି, ସାଲୁଅ ଆସିକି ତାଙ୍କୁ ଆକ୍ରମଣ କରିଥିଲେ ଦ୍ୱାରକା ନଗରୀକୁ, ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ଭୀଷ୍ମଦେବ କହୁଛନ୍ତି ବିପଦ, ଏହାର କାରଣ କ'ଣ, ଆର ଉତ୍ତର କ'ଣ, ସେ କହୁଛନ୍ତି ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ଜାଣିପାରିବେ ନାହିଁ ତାର ଉତ୍ତର, ଜାଣିପାରିବେ ନାହିଁ। ନୈ କଶ୍ଚିତ୍ ରାଜନ୍ ପୁମାନ ବେଦ ବିଧିଷ୍ଠିତମ ଯଦି ଜିଜ୍ଞାସା ଯୁକ୍ତା ମୁହ୍ୟନ୍ତି କବପି। ଭଗବାନଙ୍କର ଯେଉଁ ଏଭଳି ଲୀଳା ଯେଉଁ ରହୁଛି, କାହିଁକି ଏଭଳି କଲେ ସେଇଟା ବୁଝିପାରିବେ ନାହିଁ। ମୁଁ କବୟ ସାଧାରଣ ବ୍ୟକ୍ତି କଥା ଛାଡ଼ନ୍ତୁ, ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ମଧ୍ୟ ସେମାନେ ବୁଝିପାରିବେ ନାହିଁ ଭଗବାନଙ୍କର ଲୀଳାକୁ, କାହିଁକି ଏଇଟା ହେଲା। ତେଣୁ ଯଦି ସେମାନେ ଆଲୋଚନା କରିବେ କାହିଁକି ଏଇଟା ହେଲା, ତା'ର କାରଣ ବୁଝିବା ପାଇଁ ଚାହିଁବେ, ମୁହ୍ୟନ୍ତି କବପି, ସେମାନେ ମଧ୍ୟ ମୋହ ହୋଇଯିବେ। ଯଦି ଜିଜ୍ଞାସା ଯୁକ୍ତା, ସେଇଟାକୁ ଯଦି ଜିଜ୍ଞାସା କରିବେ, ବିଶେଷ ଭାବରେ ଜିଜ୍ଞାସା କରିବେ କାହିଁକି ଏଇଟା ହେଲା, କାହିଁକି ଏଇଟା ହେଲା, ମୁହ୍ୟନ୍ତି କବପି, ବିଦ୍ୱାନମାନେ ମଧ୍ୟ ମୋହ ହୋଇଯାଆନ୍ତି। ତେଣୁ ଇଏ ଯେଉଁ ଭଗବାନ ଇଏ ମଧ୍ୟ ଭୟ କରୁଥିଲେ, ଇଏ ଭୟ କରୁଥିଲେ ବର୍ଣ୍ଣନା କରାଯାଇଛି, ଅନ୍ୟ ପୁରାଣମାନଙ୍କୁ ବର୍ଣ୍ଣନା କରାଯାଇଛି। ତେଣୁ ସେ ଭୟ କରୁ, ନାରଦ ମୁନି ତାଙ୍କୁ ଦେଲେ ମନ୍ତ୍ର ଦେଲେ ନାହିଁ ତୁମେ ଯାହ, ଏବଂ ଆଉ କେତେ ଜଣ ଆଚାର୍ଯ୍ୟ କହୁଛନ୍ତି ସେ ମଧ୍ୟ ଭଗବାନଙ୍କର ଯୋଗମାୟା ଶକ୍ତି, ଭଗବାନଙ୍କ ଲୀଳାରେ ଯେଉଁମାନେ ଅଂଶଗ୍ରହଣ କରିଛନ୍ତି ସେମାନେ ସବୁ ଅନ୍ତରଙ୍ଗା ଶକ୍ତିରେ ରହିଥାନ୍ତି, ସବୁ ବହିରଙ୍ଗା, ଆମେ ସବୁ ବହିରଙ୍ଗା ମାୟାର ଅଧୀନରେ ରହିଛେ, କିନ୍ତୁ ଭଗବାନଙ୍କର ଲୀଳା ସବୁ ଯେଉଁ ହେଉଛି ସେମାନେ ଯୋଗମାୟା, ଯୋଗମାୟାର ଅଧୀନରେ ସବୁ ଚାଲିଛନ୍ତି। ସମସ୍ତେ ମୋହିତ ହୋଇକି ରହିବେ, ମାୟା ମୋହିତ ହୋଇକି ରହିବେ, କିଏ ବହିରଙ୍ଗା ମାୟାରେ ମୋହିତ ହୋଇକି ରହିବେ, କିଏ ଅନ୍ତରଙ୍ଗା ମାୟାରେ ମୋହିତ ହୋଇକି ରହିବେ। ଏ ବୃନ୍ଦାବନବାସୀମାନେ ସେମାନେ ମଧ୍ୟ ମୋହିତ ହୋଇକି ରହିଥିଲେ ଅନ୍ତରଙ୍ଗ ମାୟାରେ, ସେମାନେ ଭାବୁଥିଲେ ଇଏ ହେଉଛନ୍ତି ଜଣେ ସାଧାରଣ ପିଲା। ଯେତେବେଳେ 10 ସ୍କନ୍ଦ 47 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ପଠାଉଛନ୍ତି ଉଦ୍ଧବଙ୍କୁ, ତାଙ୍କ ବିରହରେ ତାଙ୍କର ମଦ ବିୟୋଗାଧି ଯେଉଁ ରହିଛନ୍ତି ତାଙ୍କ ପିତାମାତା, ତାଙ୍କର ପ୍ରିୟାମାନେ କିଭଳି ଭଗବାନଙ୍କର ବିରହରେ ସନ୍ତପ୍ତ ହେଉଛନ୍ତି, ସେଇଟାକୁ କହିକିରି ଉଦ୍ଧବଙ୍କୁ ପଠାଇଲେ, ସନ୍ଦେଶ ଦେଇକି ପଠାଇଲେ, ଏଇ ସନ୍ଦେଶ ନେଇକି କହିବ। କିନ୍ତୁ ଇଏ ଯେଉଁ ରହିଛନ୍ତି, ଯେତେବେଳେ ଯାଇ ପହଞ୍ଚିଗଲେ, ଉଦ୍ଧବ ଯାଇ ପହଞ୍ଚି ଦଶମ ସ୍କନ୍ଧ 47 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 46-47 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଲୀଳା, ଯେ ନନ୍ଦ ମହାରାଜଙ୍କ ଗୃହରେ କୌଣସି ତାଙ୍କର ରୋଷେଇ ହେଉନାହିଁ, ବନ୍ଦ ହେଇଯାଇଛି ରୋଷେଇ। ରୋଷେଇ ସେଠି ସବୁ ବୁଢ଼ିଆଣୀ ଜାଲ ସବୁ ରହିଛି, ରୋଷେଇ ହେଉନାହିଁ। ଭଗବାନ ବିରହରେ କ'ଣ ଖାଦ୍ୟ ଗ୍ରହଣ କରିବେ ସେମାନେ? ଏବେ ଯାହା ହେଉ, ସେ ପହଞ୍ଚିଲେ ଯେତେବେଳେ ଉଦ୍ଧବ ଆସିଛନ୍ତି, ତେଣୁ ଗୋଟେ ଜଣେ ବ୍ରାହ୍ମଣକୁ ଡାକିକିରି ସବୁ ରୋଷେଇବାସ କରି ତାଙ୍କୁ ଖାଇବାକୁ ଦେଲେ, ବହୁତ ସୁନ୍ଦର ଖାଦ୍ୟ ପଦାର୍ଥ ବ୍ୟବସ୍ଥା କରିକିରି ସବୁ ଦେଲେ। ଦେଲା ପରେ ତାପରେ ଆଲୋଚନା ହେଲା, ନନ୍ଦ ମହାରାଜ ବସିଛନ୍ତି, ନନ୍ଦ ମହାରାଜଙ୍କ ସହିତ ଉଦ୍ଧବଙ୍କର କଥା ଚାଲିଛି, ରାତ୍ରିରେ ରାତି ପାଇଗଲା, କଥା ଚାଲିଛି, ଯଶୋଦା ମା ସେଠି ବସିଛନ୍ତି, ଖାଲି କ୍ରନ୍ଦନ କରୁଛନ୍ତି, ସେ କିଛି କହିପାରୁନାହାନ୍ତି, ନନ୍ଦ ମହାରାଜ କହୁଛନ୍ତି କିଛି କଥା ଉଦ୍ଧବଙ୍କୁ, ତେଣୁ ଉଦ୍ଧବ ତାଙ୍କୁ ବୁଝାଉଛନ୍ତି, ଇଏ ହେଉଛନ୍ତି ଭଗବାନ। ମହାରାଜ ଆପଣ କାହିଁକି ଚିନ୍ତା କରୁଛନ୍ତି, ଭଗବାନ ସବୁଠାରେ ଅଛନ୍ତି, ଖାଲି ଯେ ସେ ତୁମର ପୁତ୍ର ତା ନୁହେଁ, ସମସ୍ତଙ୍କ ପୁତ୍ର ବା ସମସ୍ତଙ୍କ ପିତା, ସେ ସମସ୍ତଙ୍କ ସହିତ ସମ୍ବନ୍ଧ ରହିଛି, ତେଣୁ ସେ ଭଗବାନ, ସେ ସବୁଠାରେ ଅଛନ୍ତି। ଖାଲି ଯେ ସେ ଦ୍ୱାରକାର ଅଛନ୍ତି, ସେତେବେଳେ ସେ ମଥୁରାରେ ଥିଲେ, ମଥୁରାରେ ଥିଲାବେଳେ ପଠାଇଥିଲେ, ଉଦ୍ଧବଙ୍କୁ ପଠାଇଥିଲେ, ତେଣୁ ସେ କେବଳ ଯେ ମଥୁରାରେ ଅଛନ୍ତି ତା ନୁହଁ, ସେ ଏଠି ମଧ୍ୟ ରହିଛନ୍ତି, ସେ ସବୁଠାରେ ବିଦ୍ୟମାନ, ସର୍ବତ୍ର ବିଦ୍ୟମାନ ସେ। ଏଇଭଳି ଭାବରେ ଯେତେବେଳେ ବୁଝାଉଛନ୍ତି ନନ୍ଦ ମହାରାଜଙ୍କୁ, ନନ୍ଦ ମହାରାଜଙ୍କର ମୋହ ଆହୁରି ବଢ଼ି ବଢ଼ିକା ଯାଉଛି। ସେ କହୁଛନ୍ତି, ଆମ ଶିଶୁମତ ଗୌରବନ୍ଦ ସେ ମହାରାଜ ଏଇଟା ବର୍ଣ୍ଣନା କରୁଥିଲେ, ସେ କହୁଛନ୍ତି, ଉଦ୍ଧବ ମୁଁ ଜଣେ ଭାବୁଥିଲି ତୁମେ ବହୁତ ବିଦ୍ୱାନ ବ୍ୟକ୍ତି ବୋଲି, କିନ୍ତୁ ପ୍ରକୃତରେ ମୁଁ ଦେଖୁଛି ତୁମର ଜ୍ଞାନ ନାହିଁ, ଜ୍ଞାନ ନାହିଁ। ମୁଁ ଯେଉଁ କୃଷ୍ଣଙ୍କ ବିରହରେ କ୍ରନ୍ଦନ କରୁଛି, ତାହାକୁ ତୁମେ ଯେତେବେଳେ କହୁଛ ସେ ତୁମେ ଭଗବାନ, ତାହେଲେ ମୋର ଦୁଃଖ ଦୂର ହେବ ନା ବଢ଼ିବ, କ'ଣ ହେବ? ଏଇଭଳି ଭାବେ ରାତି ପାଇଗଲା, ନନ୍ଦ ମହାରାଜଙ୍କର ଅଜ୍ଞାନତା ଦୂର ହୋଇପାରିଲା ନାହିଁ। ଆମେ ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ ଗୋଟେ ସୁନ୍ଦର କଥା କହୁଥିଲେ, ଅନ୍ଧକାରରେ ଆଲୋକ ଯେଉଁ ଜ୍ଞାନ ରହିଛି, ଜ୍ଞାନ ଆଲୋକରେ ସବୁ ଜିନିଷ ଦେଖିହେବ ନାହିଁ, ଆଲୋକରେ ଆମେ ସବୁ ଦେଖିପାରୁଛେ, କିନ୍ତୁ ଅନ୍ଧାରରେ ବହୁତ ଜିନିଷ ରହିଛି ଯେଉଁଟାକ ଆଲୋକରେ ଦେଖିହେବ ନାହିଁ, ସେଇଟା ଅନ୍ଧାରରେ ଦେଖିହେବ। ସେ ହେଉଛି କୃଷ୍ଣ ପ୍ରେମ, କୃଷ୍ଣ ପ୍ରେମ ଯେଉଁ ରହିଛି, ସିଏ ଯେଉଁ ଭଗବାନଙ୍କ ଯେଉଁ ଲୀଳା ଚାଲିଛି, ବୃନ୍ଦାବନ ଲୀଳା, ମଥୁରା ଲୀଳା, ଦ୍ୱାରକା ଲୀଳା, ତିନି ପ୍ରକାର ଲୀଳା ରହିଛି ଭଗବାନଙ୍କର। ଆମେ ଦ୍ୱାରକା ଲୀଳା ଶ୍ରବଣ କରୁଛେ, ବୃନ୍ଦାବନ ଲୀଳା ଶ୍ରବଣ କରିସାରିଛେ, ମଥୁରା ଲୀଳା ଶ୍ରବଣ କରିସାରିଛେ, ବର୍ତ୍ତମାନ ଦ୍ୱାରକା ଲୀଳା ଶ୍ରବଣ କରିବା ପାଇଁ ଆମକୁ ସୁଯୋଗ ମିଳିଛି। ତେଣୁ ଦ୍ୱାରକା ଲୀଳାରେ ଏଠି ଜ୍ଞାନ ରହିଛି, ଐଶ୍ୱର୍ଯ୍ୟ ରୂପ ଜ୍ଞାନ ରହିଛି, ଭଗବାନ ହେଉଛନ୍ତି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଐଶ୍ୱର୍ଯ୍ୟ ସେ ସମଗ୍ର ସେ ବୀର୍ଯ୍ୟ ସେ ଶ୍ରେୟ, ଜ୍ଞାନ ବୈରାଗ୍ୟ ଛାଡ଼ୁଆ ଇତି ଭଗଙ୍ଗନ। ତଥାପି ଐଶ୍ୱର୍ଯ୍ୟରେ ରହିକରି ମଧ୍ୟ, ଐଶ୍ୱର୍ଯ୍ୟ ଜ୍ଞାନ ପ୍ରାପ୍ତ ହୋଇକରି ମଧ୍ୟ ଉଦ୍ଧବ ତାଙ୍କ ପାଇଁ ବହୁତ ମନ ଦୁଃଖ କରୁଛନ୍ତି, କହୁଛନ୍ତି, ଦୁର୍ଭାଗବତ ଲୋକୟଂ ଯଦବ ନିତରାମ ବି ଯେ ସମ୍ବସତୁ ନ ବିଧୁହରି ମିନା ଆଇବ ଉଡ଼ୁପମ। ଭାଗବତ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଉଦ୍ଧବ ଯେତେବେଳେ ବିଦୁରଙ୍କ ସହ ଦେଖା ହେଇଛି, ସେ କଥା କହୁଛନ୍ତି, ଯାଦବମାନେ ମଧ୍ୟ ବହୁତ ହତଭାଗ୍ୟ, ଉଦ୍ଧବ କହୁଛନ୍ତି, ସାଧାରଣ ବ୍ୟକ୍ତି ନୁହଁ ଯେଉଁ ହେଉଛନ୍ତି, କାରଣ ବୁଦ୍ଧି ସତ୍ତମ, ତାଙ୍କର ବହୁତ ବୁଦ୍ଧି ରହିଛି। ସେ କହୁଛନ୍ତି କ'ଣ ନା, କ'ଣ ଦୁର୍ଭାଗବତ ଲୋକୟଂ, ଲୋକମାନେ ସବୁ ଦୁର୍ଭାଗା, ଲୋକମାନେ ସବୁ ଦୁର୍ଭାଗା, ଏବଂ ଯଦବ ନିତରାମ ବି, ଏବଂ ଯଦୁମାନେ ବିଶେଷ ଭାବରେ ଦୁର୍ଭାଗା, ଯଦୁମାନେ ଦୁର୍ଭାଗା, ଭଗବାନ ଲୀଳାରେ କୃଷ୍ଣ ପାଳିତାମ ଏଠି କୁହାଯାଉଛି, କିନ୍ତୁ ସେଠି ଉଦ୍ଧବ କହୁଛନ୍ତି ଯଦୁମାନେ ଯାଦବମାନେ ଅତ୍ୟନ୍ତ ଦୁର୍ଭାଗା, ଯାଦବ ନିତରାମ ବି, ବିଦୁରଙ୍କର ବିଦୁର ଚିନ୍ତା କରୁଛନ୍ତି, କେମିତି ଯାଦବ ନିଧର କେମିତି କହୁଛନ୍ତି ନା, କ'ଣ ଯଦବ ନିତରାମ ଯେ ସମ୍ବସନ୍ତୁ ନ ବିଦୁ ହରି, ହରିଙ୍କୁ ସେ ଜାଣିପାରିଲେ ନାହିଁ, ତାଙ୍କ ପାଖରେ ରହିକରି ମଧ୍ୟ ଯତ୍ ସମ୍ବସନ୍ତୁ, ଭଗବାନ ନିକଟରେ ରହିକରି ମଧ୍ୟ ସେ ହରିଙ୍କୁ ଜାଣିପାରିଲେ ନାହିଁ, କିଭଳି ସେ ଜାଣୁଥିଲେ ହରିଙ୍କୁ ନା, ମୀନା ଆଇବ ଉଡ଼ୁପମ, ମୀନା ଆଇବ ଯେଉଁ କ୍ଷୀର ସମୁଦ୍ରରେ କ୍ଷୀର ସମୁଦ୍ର ମନ୍ଥନ ସମୟରେ ଏଇ ଚନ୍ଦ୍ର ବାହାରିଥିଲେ, ଉଡ଼ୁପମ ଚନ୍ଦ୍ର ବାହାରିଥିଲେ, କିନ୍ତୁ ତା ପୂର୍ବରୁ ସେଠିକାର ଯେଉଁ ମୀନମାନେ ଅଛନ୍ତି ସେମାନେ ଭାବୁଥିଲେ ଇଏ ଜଣେ ଆମ ଭଳି ମୀନ, ଏଭଳି ଆମ ଜଣେ ମୀନ, ଏ ଚିକ୍ ଚିକ୍ କରୁଛନ୍ତି କିନ୍ତୁ ଆମ ଭଳି ଜଣେ ମୀନ। ଏଇଭଳି ଭାବରେ ଯାଦବମାନେ ଭଗବାନ ବୁଝିପାରିଲେ ନାହିଁ, କିନ୍ତୁ ତାଙ୍କର ଜ୍ଞାନ ଅଛି, ଏ ଯେମିତି ଭଗବାନ ଥାଇକରି ମଧ୍ୟ ସେ ଭଗବାନ ବୁଝିପାରିଲେ ନାହିଁ, ଅନ୍ୟମାନଙ୍କ କଥା କ'ଣ କହିବା। ଏବଂ ମଥୁରା ଏବଂ ଦ୍ୱାରକାରେ ଭଗବାନଙ୍କର ଏଇ ଐଶ୍ୱର୍ଯ୍ୟ ଜ୍ଞାନ ସମସ୍ତଙ୍କ ପାଖରେ ରହିଛି, କିନ୍ତୁ ବୃନ୍ଦାବନରେ ବୃନ୍ଦାବନବାସୀମାନ ପାଇଁ ଭଗବାନଙ୍କ ଐଶ୍ୱର୍ଯ୍ୟ ଜ୍ଞାନ ନାହିଁ। ଏ ମାଧୁର୍ଯ୍ୟ ଭାବ, ମାଧୁର୍ଯ୍ୟ ଭାବ ରହିଛି, ତେଣୁ ବୃନ୍ଦାବନରେ ସେ ପ୍ରସିଦ୍ଧ ହେଉଛନ୍ତି। କ'ଣ ଭଗବାନ ରୂପେ ପ୍ରସିଦ୍ଧ ନୁହଁ, ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ ଗୋପାଙ୍ଗନାଞ୍ଚ ଦୁକୂଳ ଚୌରମ ଅନେକ ଜନ୍ମାର୍ଜିତ ପାପ ଚୌରମ ଚୌରାଗ୍ରଗଣ୍ୟଂ ପୁରୁଷାଂ ନମାମି। ବ୍ରଜେ ପ୍ରସିଦ୍ଧ ଭଗବାନ ରୂପେ ପ୍ରସିଦ୍ଧ ନୁହନ୍ତି, ସେ ନବନୀତ ଚୋର ଲୋହଣୀ ଚୋରି କରି ମା' ତାଙ୍କୁ ବାନ୍ଧୁଛନ୍ତି, ମା' ତାଙ୍କୁ ବାନ୍ଧୁଛନ୍ତି, ଏଇ ତାଙ୍କର ଜ୍ଞାନ ନାହିଁ, ଭଗବାନ ବୋଲି ତାଙ୍କର ଜ୍ଞାନ ନାହିଁ, ବୃନ୍ଦାବନବାସୀମାନଙ୍କର ଏଇଭଳିଆ ବହୁତ ଲୀଳା ରହିଛି। ତେଣୁ ଏ ବସ୍ତ୍ର ଏ ଯେଉଁ ରହିଛନ୍ତି ଭଗବାନ, ଏ ଯେଉଁ ଛୋଟ ବାଳିକାମାନଙ୍କର ବସ୍ତ୍ରକୁ ହରଣ କରିଥିଲେ, ସେଇଟାକୁ ଲୋକମାନେ ବୁଝିପାରନ୍ତି କାହିଁକି ତାଙ୍କ ବସ୍ତ୍ର ହରଣ କଲେ। ତାର ଜଣେ ପ୍ରଶ୍ନ ପଚାରିଥିଲେ ଆମ ଶିଷ୍ୟବନ୍ଧୁ ରାଧାକୁନ୍ଦ ସ୍ୱାମୀ ମହାରାଜକୁ, ଯେ ଭଗବାନ ହେଇକରି କାହିଁକି ଏଭଳି ଲୀଳା କଲେ, ଏଭଳି କାର୍ଯ୍ୟ କଲେ, ନିନ୍ଦନୀୟ କାର୍ଯ୍ୟ କାହିଁକି କଲେ। ସେ ଅନ୍ୟ ଯେଉଁ କନ୍ୟାମାନଙ୍କର ବସ୍ତ୍ରକୁ କାହିଁକି ହରଣ କଲେ। ତେଣୁ ମହାରାଜ କହିଲେ, ତମେ ଏଇଟା ଜାଣିଛ, ଆଉ ଗୋଟେ କଥା ଜାଣିଛ, ଭଗବାନ କ'ଣ କରିଥିଲେ ନା କ'ଣ ନା, ସେ ଭଗବାନ ଯେତେବେଳେ ଦ୍ରୌପଦୀଙ୍କୁ ବସ୍ତ୍ର ହରଣ କରାଯାଉଥିଲା ସେତେବେଳେ ସେ ତାଙ୍କୁ ବସ୍ତ୍ର ଦେଇଥିଲେ, କୁରୁ ସଭା ତଳେ ଶୁଣି ଦ୍ରୌପଦୀ ରାଜଣାଣ କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ଆହି ନୀଳ ଶୈଳ। ଭଗବାନ କୋଟି ବସ୍ତ୍ର ପ୍ରଦାନ କରିଥିଲେ, ଏଇଟା ତମେ ଜାଣିଛ ନା? ହଁ ମୁଁ ଜାଣିଛି। ସେଇଟା ତ ପଚାରୁନ କାହିଁକି କୋଟି ବସ୍ତ୍ର ଦେଇଥିଲେ, ଆଉ ସେ ବସ୍ତ୍ରକୁ ନେଇଗଲେ ସେଇଟା କାହିଁକି ଚିନ୍ତା କରୁଛ ଏବେ? ବୁଝିପାରନ୍ତି ଲୋକମାନେ ଭଗବାନ ଲୀଳାକୁ, ସାଧାରଣତଃ ଲୋକମାନଙ୍କ କଥା କ'ଣ କହିବା, ବହୁତ ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ବୁଝିପାରନ୍ତି ନାହିଁ, ଏଇଭଳି ଭାବେ କଥା ରହିଛି। ତେଣୁ ଆମର ଶ୍ରୀଶ୍ରୀମନ୍ଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଏଇଭଳି ଭାବେ ରାତି ସାରା ଯେତେ ବୁଝେଇଲେ ମଧ୍ୟ, ଭଗବାନ ନିଜେ ମଧ୍ୟ ସନ୍ଦେଶ ଦେଇଥିଲେ, ପିତାମାତାଙ୍କୁ ସନ୍ଦେଶ ପ୍ରଦାନ କରିଥିଲେ, ଏବଂ ତାଙ୍କର ପୁତ୍ରର ସନ୍ଦେଶ ଦେବା ପୂର୍ବରୁ ସେ ନିଜେ ମଧ୍ୟ ପ୍ରଦାନ କଲେ, ଜ୍ଞାନ ପ୍ରଦାନ କଲେ। କିନ୍ତୁ ଏଇ ଯେଉଁ ଜ୍ଞାନାଲୋକ ତାଙ୍କର ଯେଉଁ ଯେଉଁ ରହିଛି କ'ଣ ଅଜ୍ଞାନତାକୁ ରହିଛି, ସେଇଟାକୁ ଦୂର କରିପାରିଲା ନାହିଁ, ବରଂ ଅଜ୍ଞାନତା ତାଙ୍କ ବଡ଼ି ବଡ଼ି କରିଚାଲିଲା। ହଁ ଯେତେ ଚେଷ୍ଟା କଲେ ରାତି ପାଇଗଲା, ତାଙ୍କର ଯେଉଁ ରହିଛି ଏମିତିକି ଭଗବାନ ମଧ୍ୟ ପଠେଇଥିଲେ ସନ୍ଦେଶ, ସେ ପ୍ରଦାନ କଲା ପରେ ମଧ୍ୟ ନନ୍ଦ ମହାରାଜଙ୍କର କ୍ରନ୍ଦନ ବଢ଼ି ବଢ଼ି କାଜାଇଲା। ତାଙ୍କର ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଉଦ୍ଧବ ଚିନ୍ତା କରୁଛନ୍ତି ମୁଁ ତାଙ୍କୁ କ'ଣ ସାନ୍ତ୍ୱନା ଦେବି, ସାଧାରଣ ବ୍ୟକ୍ତିମାନେ ଆଜି ବର୍ତ୍ତମାନ ଯେଉଁ କରୋନା ପାଇଁ ଯେଉଁ ମୃତ୍ୟୁବରଣ ହେଉଛି, ସେ ଲୋକମାନେ କିଭଳି ଭାବରେ ସନ୍ତପ୍ତ ହୋଇକି ରହିଛନ୍ତି, କ୍ରନ୍ଦନ କରୁଛନ୍ତି। ସାଧାରଣ ଲୋକମାନେ ଜଣଙ୍କର ମୃତ୍ୟୁର ନିଜର ନିଜ ଜଣଙ୍କର ବିୟୋଗରେ ଯେଉଁଭଳି ଭାବରେ କ୍ରନ୍ଦନ ପ୍ରକାଶ କରୁଛନ୍ତି, ତାଙ୍କୁ ଆମେ ଉପଦେଶ ଦେଇପାରିବା। ଇଏ ଯେଉଁ କହିଲ, ଏ ଯେଉଁ ସେ ଲୋକ ଯେଉଁ ଯାହା ଚାଲିଗଲା ବୋଲି ଚିନ୍ତା କରୁଛ, ସେ ଲୋକ ତ ଏଇଠି ପଡ଼ିଛି, ତାର ଶରୀର ଏଇଠି ଅଛି, ହଁ ତୁମେ କାହା ପାଇଁ ଚିନ୍ତା କରୁଛ? ବଂଶାସି ଜେର୍ଣ୍ଣାନି ଯଥା ବିହାୟ ନବାନି ଗୃଣାତି ନରୋପରାଣି ତଥା ଶରୀରାଣି ବିହାୟ ଜେର୍ଣ୍ଣାନି ଅନ୍ୟାନି ସଂଜାତି ନବାନି ଦେହି। ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ମୃତ୍ୟୁ ସମୟରେ ବିଚଳିତ ହେବେ ନାହିଁ, ଧୀର ବ୍ୟକ୍ତିମାନେ ଧୀରସ୍ତତ୍ର ନ ମୁହିଁ ସେମାନେ ବିଚଳିତ ହେବେ ନାହିଁ, ସେମାନେ ଜାଣନ୍ତି ସେମାନେ ଶରୀର ନୁହଁ, ଶରୀର ଧାରଣର ଉର୍ଦ୍ଧ୍ୱରେ ସେମାନେ ରହିଛନ୍ତି। ତେଣୁ ସାଧାରଣ ଲୋକମାନଙ୍କୁ ଏହିଭଳି ଭାବରେ ଜ୍ଞାନ ଦିଆଯାଇପାରେ, କିନ୍ତୁ ଇଏ ନନ୍ଦ ମହାରାଜ ଭଗବାନଙ୍କ ବିରହରେ କନ୍ଦନ କରୁଛନ୍ତି, ତାଙ୍କୁ କ'ଣ କହିବା, ତାଙ୍କୁ କ'ଣ ସାନ୍ତ୍ୱନା ଦେବା? ହଁ ଉଦ୍ଧବ ଚିନ୍ତା କରୁଛନ୍ତି, ମୁଁ ତାଙ୍କୁ କହିବି ତୁମେ ଆହୁରି କ୍ରନ୍ଦନ କର, ଆହୁରି କ୍ରନ୍ଦନ କର। ଆମର କୁହାଯାଏ ସେ ଶ୍ରୀମଦ ଗୌରକନ୍ଦ ସେ ମହାରାଜ ହି ହାଜ୍ ଷ୍ଟାର୍ଟେଡ୍ ଏ କ୍ରାଇଂ ସ୍କୁଲ ଇନ୍ ଭୁବନେଶ୍ୱର। ଭଗବାନ ପାଇଁ କ୍ରନ୍ଦନ କରିବା ପାଇଁ କୁହାଯାଇଛି, ଭଗବାନ ପାଇଁ କ୍ରନ୍ଦନ କରି ଧ୍ରୁବ ମହାରାଜ ଭଗବାନ ପ୍ରାପ୍ତ ହୋଇଥିଲେ, ଭଗବାନ ପାଇଁ କ୍ରନ୍ଦନ କରି ପ୍ରହ୍ଲାଦ ମହାରାଜ ଭଗବାନ ପ୍ରାପ୍ତ ହୋଇଥିଲେ। ତେଣୁ ଏଇ କ୍ରନ୍ଦନ ମାଧ୍ୟମରେ ଆମେ କହୁଛୁ ମହାପ୍ରଭୁ ସବୁଦିନ ସବୁ ସବୁଦିନ ସକାଳେ ପାଠ କରୁଛେ, ଆଇ ନନ୍ଦ ତନୁଜ କିଙ୍କରଂ ବଚିତଂ ମାଂ ବିଷମେ ଭା ମୁଧୋ କୃପୟା ଦବ ପାଦ ପଙ୍କଜ ସ୍ଥିତ ଧୂଳି ସଦୃଶଂ ବିଚିନ୍ତୟା ନୟନଂ ଗଳଦ ସୃଧାରୟା ବଧନଂ ଗଦଗଦ ହୃଦୟା ଗିରା ପୁଲକେଇ ନିଚିତ ବବୁ କଦା ତମ ନାମ ଗ୍ରହଣ ଭବିଷ୍ୟତି। କେତେବେଳେ ଆମେ କ୍ରନ୍ଦନ କରିବୁ, ଆମର ଚକ୍ଷୁରୁ ଲୋତକ ଆସୁନାହିଁ, ଆମର ସେ ଭାବ ଆସୁନାହିଁ, ଭଗବାନ ବିରହରେ ଆମର ଛଟପଟ ହେଉନାହିଁ। ବିରହ ଆମର ଯେଉଁ ଧାରା, ଇଏ ହେଉଛି ଏ ଧାରା ହେଉଛି ବିରହର ଧାରା, ବିପ୍ଲବ ଧାରା। ଅନ୍ୟ ସବୁ ବିଭିନ୍ନ ପ୍ରକାର ଧାରା ରହିଛି ଭଗବାନ ଭଜନ କରିବାରେ, କିନ୍ତୁ ଆମର ହେଉଛି ବିପ୍ଲବ ଧାରା। ଭଗବାନ ବିରହରେ କ୍ରନ୍ଦନ କରିବା, ଇଏ ହେଉଛି ବିପ୍ଲବ ଧାରା, ଆମର ଧାରା ହେଉଛି ମହାପ୍ରଭୁ ଏଇଟାକୁ ଶିଖେଇଛନ୍ତି ଆମକୁ। ଷଡ଼ ଗୋସ୍ୱାମୀମାନେ ସେହିଭଳି ଭାବରେ ବିପ୍ଲବ ଭାବରେ ଭଗବାନ ଭଜନ କରୁଥିଲେ। ହେ ରାଧେ ବ୍ରଜଦେବୀ କେ ଚଳିତେ ହେ ନନ୍ଦ ସୁନ କୁଥ ଶ୍ରୀ ଗୋବର୍ଦ୍ଧନ କଳ୍ପ ପାଦ ପତଳେ କାଳିନ୍ଦୀ ବନେ କୁଥ ଘୋଷନ୍ଦା ଭୀତି ସର୍ବତୋ ବ୍ରଜପୁରେ ଖେଦେଇ ମହାବିହୋଳ ଘୋଷନ୍ଦା ଭୀତି ସର୍ବତୋ ବ୍ରଜପୁରେ ଖେଦେଇ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳ ଗୋ। ଷଡ଼ ଗୋସ୍ୱାମୀ ଆମର ଏ ଧାରା ହେଉଛି ରୂପାନୁକ ଧାରା। ରୂପ ଗୋସ୍ୱାମୀ ଆଉ ଅନ୍ୟ ଗୋସ୍ୱାମୀମାନେ ଏ ଭଗବାନ ବିରହରେ କ୍ରନ୍ଦନ କରୁଥିଲେ, ହେ ରାଧେ ତୁମେ କେଉଁଠି ରହିଛ। ଯଦିଓ ଭଗବାନଙ୍କୁ ସବୁ ଦର୍ଶନ କରୁଥିଲେ ସବୁ ସମୟରେ, କିନ୍ତୁ ତଥାପି ସେ କହୁଥିଲେ ଯେ ମୁଁ ଦର୍ଶନ କରିଛି କରିଛି ଦେଇଛି ନା, ସେ କହୁଥିଲେ ମୁଁ ଦର୍ଶନ କରିପାରୁନାହିଁ, ସମୟ ଚାଲିଗଲା, ଆଜି ସକାଳୁ ଚାଲିଗଲା, ଖରାବେଳେ ଚାଲିଗଲା, ସନ୍ଧ୍ୟା ଚାଲିଗଲା, ଜୀବନର ଗୋଟିଏ ଦିନ ଚାଲିଗଲା, ଏଇଭଳି ଭାବରେ ସେମାନେ ଚିନ୍ତା କରନ୍ତି। ଭଗବାନ ଦର୍ଶନ କରିକି ମଧ୍ୟ ଏଇଭଳି ଚିନ୍ତା କରନ୍ତି, ଭଗବାନ ବିରହରେ କନ୍ଦନ କରୁଥିଲେ ଏମାନେ। ଏଇଟା ବିପ୍ରଲମ୍ବ ଭାବ, ଆମର ଯେଉଁ ମହାମନ୍ତ୍ର ହେଉଛି ଏଇ ବିପ୍ରଲମ୍ବ ଭାବରେ ଭଗବାନଙ୍କୁ ପ୍ରାର୍ଥନା କରାଯାଉଛି। ହେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଗବାନଙ୍କ ବିରହରେ ଏ କରାହେଉଛି ମନ୍ତ୍ର ଭଗବାନ ନାମ। ତେଣୁ ଏଇଭଳି ଭାବରେ ଯେତେ ଜ୍ଞାନ ପ୍ରଦାନ କଲେ ମଧ୍ୟ ଉଦ୍ଧବ ନନ୍ଦ ମହାରାଜଙ୍କର ବିରହ ଦୂର ହେଲା ନାହିଁ, ବଡ଼ି ବଡ଼ିକା ଗଲା, ଆଉ କ'ଣ କରିବେ। ତେଣୁ ସେଠି ଫେରିକି ଆସିଲେ, ଉଦ୍ଧବ ଚିନ୍ତା କରୁଥିଲେ ମୁଁ ବହୁତ ବିଦ୍ୱାନ ହୋଇଛି, ବହୁତ ଜ୍ଞାନ ମୋ ପାଖରେ ରହିଛି, କାରଣ ସିଏ ହେଉଛନ୍ତି ଭାଗବତ ଦଶମ ସ୍କନ୍ଧ 46 ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏଇଟା କୁହାଯାଇଛି। ଉଦ୍ଧବ ବିଷ୍ଣୁଙ୍କ ପ୍ରବର ମନ୍ତ୍ରୀ, ବିଷ୍ଣୁ ବଂଶରେ ଏଇଠି କୁହାଗଲା ବିଷ୍ଣୁ ବଂଶରେ ଚିତ୍ର ଆଙ୍କୁଥିଲେ, ସେଇ ବିଷ୍ଣୁ ବଂଶରେ ଶ୍ରେଷ୍ଠ ହେଉଛନ୍ତି, ଶ୍ରେଷ୍ଠ ମନ୍ତ୍ରୀ ହେଉଛନ୍ତି ଉଦ୍ଧବ, ବିଷ୍ଣୁଙ୍କ ପ୍ରବର ମନ୍ତ୍ରୀ। କୃଷ୍ଣସ୍ୟ ଦୈତ ସଖା, ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ସଖା ଉଦ୍ଧବ, କୃଷ୍ଣସ୍ୟ ଦୈତ ସଖା, ଏବଂ ସିଏ ମଧ୍ୟ ଶିଷ୍ୟ ବୃହସ୍ପତିରେ ସାକ୍ଷାତ, ବୃହସ୍ପତି ଦେବତାମାନଙ୍କ ଗୁରୁ, ଏତେ ଜ୍ଞାନ ତାଙ୍କର ରହିଛି, କିନ୍ତୁ ସିଏ ଉଦ୍ଧବଙ୍କୁ ସିଧା ସାକ୍ଷାତ ପଢ଼ାଉଥିଲେ, ନିଜେ ପଢ଼ାଉଥିଲେ ତାଙ୍କୁ। ଆମେ ଯେମିତି ଶୁଣୁଛେ ପ୍ରହ୍ଲାଦ ମହାରାଜ ପାଠ ପଢ଼ୁଥିଲେ, ତାଙ୍କର ପୁତ୍ରମାନେ ପଢ଼ାଉଥିଲେ ତାଙ୍କୁ, ଶୁକ୍ରାଚାର୍ଯ୍ୟଙ୍କ ପୁତ୍ରମାନେ ପଢ଼ାଉଥିଲେ, ଶୁକ୍ରାଚାର୍ଯ୍ୟ ମଧ୍ୟ କେତେ ଜଣ ପଢ଼ାଉଛନ୍ତି। ସେହିଭଳି ଭାବରେ ଦେବତାମାନଙ୍କର ଯେଉଁ ଗୁରୁ ବୃହସ୍ପତି, ସେ ସମସ୍ତେ ପଢ଼ାନ୍ତି, ତାଙ୍କ ଶିଷ୍ୟମାନଙ୍କ ଦ୍ୱାରା ପଢ଼ାନ୍ତି, କିନ୍ତୁ ଉଦ୍ଧବଙ୍କୁ ଯେଉଁ ପଢ଼ାଉଥିଲେ ନିଜେ ପଢ଼ାଉଥିଲେ, ଶିଷ୍ୟ ବୃହସ୍ପତି ସାକ୍ଷାତ। ତେଣୁ ଏହିଭଳି ଭାବରେ ଉଦ୍ଧବ ବୁଦ୍ଧି ସତ୍ତମ, ଉଦ୍ଧବ ହେଉଛନ୍ତି ବୁଦ୍ଧିର ଶ୍ରେଷ୍ଠ ବ୍ୟକ୍ତି, ସିଏ ତାଙ୍କର ବୁଦ୍ଧି ରହିଛି, ବହୁତ ବୁଦ୍ଧି ରହିଛି। ତେଣୁ ଏଠି ଫେଲ୍ ମାରିକି କହିଲେ ଦେଖିବା ଗୋପୀମାନେ ସେମାନେ ପାଠଶାଠ ପଢ଼ିନାହାନ୍ତି, ତାଙ୍କୁ ଟିକିଏ ଜ୍ଞାନ ଦେବା, ଏଇଭଳି ଭାବରେ ଯାଇଛନ୍ତି। ତା ପରଦିନ ସକାଳ ଯେତେବେଳେ ହେଲା, ସକାଳେ ଯାଇକରି ପହଞ୍ଚିଗଲେ, ରାଧାରାଣୀ ଭଗବାନ ବିରହରେ କ୍ରନ୍ଦନ କରୁଛନ୍ତି। ସେଇ ଗୋଟେ ଭ୍ରମରକୁ ଦେଖିକିରି ଏ ଉଦ୍ଧବ ଯାଇ ସେଠି ପହଞ୍ଚନ୍ତି, ସେଠି ଗୋଟେ ଭ୍ରମର ଆସି ପହଞ୍ଚି, ଭ୍ରମର ଗୀତ ବୋଲି କୁହାଯାଏ ଦଶମ ସ୍କନ୍ଧ 47 ଅଧ୍ୟାୟରେ ଏ କଥାଟି ରହିଛି, ଭ୍ରମର ଗୀତ। କିଭଳି ଭାବେ ରାଧାରାଣୀ ପ୍ରଳାପ କରୁଛନ୍ତି, ଏ ରାଧାରାଣୀର ଯେଉଁ ପ୍ରଳାପ, ଏଇଟା ଭଗବାନ ଶ୍ରବଣ କରୁଛନ୍ତି, ଭଗବାନ ଶ୍ରବଣ କରୁଛନ୍ତି, ଏବଂ ସେହିଭଳି ଭାବରେ ମହାପ୍ରଭୁ କ୍ରନ୍ଦନ କରୁଥିଲେ ପୁରୀରେ, ଏଇଟା ଆସ୍ୱାଦନ କରୁଥିଲେ, ବିପ୍ଲବ ଭାବକୁ ଆସ୍ୱାଦନ କରିକିରି ପୁରୀରେ ଗମ୍ଭୀରାରେ ଯେଉଁ ରହିଥିଲେ ସେଇଟା ଆସ୍ୱାଦନ କରୁଥିଲେ। ଆସ୍ୱାଦନ କରିକିରି ଏଇଭଳି ଭାବରେ କନ୍ଦନ, ଯେମିତି ରାଧାରାଣୀର ଭାବ ସେଇଭଳି ଭାବରେ କନ୍ଦନ କରୁଥିଲେ। ଉଦ୍ଧବ ଦର୍ଶନ ଯେଉଁଭଳି ଭାବରେ ରାଧାରାଣୀଙ୍କର ଭାବ ହେଇଥିଲା ସେଇଭଳି ଭାବରେ ମହାପ୍ରଭୁ କନ୍ଦନ କରୁଥିଲେ। ଏ ଯେଉଁ ରହିଛି ଗମ୍ଭୀରାରେ ଆମର ରାୟ ରାମାନନ୍ଦ ଏବଂ ସ୍ୱରୂପ ଦାମୋଦର, ଏଇ ଦୁଇ ଜଣ, ଏଇ ରାୟ ରାମାନନ୍ଦ କ'ଣ ଯେଉଁ ରହିଛନ୍ତି କ'ଣ ସେ ହେଉଛନ୍ତି ଗୀତ ଗୋବିନ୍ଦ ଜୟଦେବ ଗୋସ୍ୱାମୀ ଏବଂ ଅନ୍ୟମାନଙ୍କର ଯେଉଁ ରହିଛି ଅନ୍ୟମାନଙ୍କର ଲେଖାକୁ ପାଠ କରନ୍ତି ସେ, ତେଣୁ ମହାପ୍ରଭୁ ଏଇଟା ଆସ୍ୱାଦନ କରନ୍ତି। ଚଣ୍ଡିଦାସ ବିଦ୍ୟାପତି ଜୟଦେବ ଗୋସ୍ୱାମୀ ଏମାନଙ୍କର ପାଠ କରନ୍ତି ରାୟ ରାମାନନ୍ଦ ଏବଂ ଭଗବାନ କ୍ରନ୍ଦନ କରନ୍ତି, କ୍ରନ୍ଦନ କରିକି ସେଇଟା ଆସ୍ୱାଦନ କରନ୍ତି। ସେଇଟାକୁ ମିଳନରେ ଯେତିକି ଆନନ୍ଦ ନାହିଁ ବିରହରେ ତାଠାରୁ ଅଧିକ ଆନନ୍ଦ, ଯେତିକି ଆନନ୍ଦ ନାହିଁ ବିରହରେ ତାଠାରୁ ଅଧିକ ଆନନ୍ଦ ରହିଛି। ଏଇଟାକୁ ସେ ଭାବରେ ଯେଉଁମାନେ ନାହାନ୍ତି ସେମାନେ ବୁଝିପାରିବେ ନାହିଁ। ତେଣୁ ଏ ଯେଉଁ ରହିଛି ଯାଇ ପହଞ୍ଚିଲେ ତା ପରଦିନ ସକାଳେ ରାଧାରାଣୀ ଏଇଭଳି ଭାବରେ ପ୍ରଣାମ କରୁଛନ୍ତି। ତେଣୁ ଏଇସବୁ ସୁନ୍ଦର ଭାବରେ ଦଶମ 47 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏ ଉଦ୍ଧବଙ୍କର ଯେଉଁ ଜ୍ଞାନର ଗରିମା ଥିଲା ସେଇଟା ଦୂର ହୋଇଗଲା। ସେ ଚିନ୍ତା କଲେ ଭଗବାନ ମୋତେ କୃପା କଲେ, ଆଜି ମୁଁ ଚିନ୍ତା କରୁଥିଲି ମୁଁ ଭଗବାନ ବିଷୟରେ ବହୁତ କିଛି ଜାଣିଛି, ବହୁତ କିଛି ଜାଣିଛି, କିନ୍ତୁ ପ୍ରକୃତରେ ଆଜି ମୁଁ ଦେଖୁଛି ଏମାନେ ଗୋପୀମାନଙ୍କର ପାଦ ଧୂଳି ମୁଁ କାମନା କରିବା ପାଇଁ ଚାହୁଁଛି, ମାଗିଲେ ତ ଦେବେ ନାହିଁ, ସେଥିପାଇଁ ସେ ପ୍ରାର୍ଥନା କରୁଛନ୍ତି ବୃନ୍ଦାରଣ୍ୟରେ ଗୋଟେ ଗୁଳ୍ମ ହୋଇଯାଉ ବୋଲି। ତେଣୁ ସେ କହୁଛନ୍ତି, ଓପନ୍ଲି କହୁଛନ୍ତି, ଗୋପୀମାନଙ୍କୁ ଲକ୍ଷ୍ୟ କରି କହୁଛନ୍ତି, କହୁଛନ୍ତି, ବନ୍ଦେ ନନ୍ଦ ବ୍ରଜସ୍ତ୍ରୀଣାଂ ପାଦ ରେଣୁ ଅଭୀକ୍ଷଣ ସହ ଯାସାଂ କୃଷ୍ଣ କଥୋଦ୍ଗୀତଂ ପୁନାଦି ଭୁବନତ୍ରୟ। ଗୋପୀମାନଙ୍କୁ ଉଚ୍ଚସ୍ୱରରେ କହୁଛନ୍ତି, ବନ୍ଦେ ନନ୍ଦ ବ୍ରଜ ସ୍ତ୍ରୀଣାମ, ଏ ନନ୍ଦ ବ୍ରଜର ସ୍ତ୍ରୀମାନଙ୍କୁ ମୁଁ ବନ୍ଦନା କରୁଛି, ପାଦରେଣୁ ଅପେକ୍ଷଣ, ତାଙ୍କ ପାଦରେଣୁକୁ ସବୁବେଳ ପାଇଁ ବନ୍ଦନା କରୁଛି। କିନ୍ତୁ ଗୋପୀମାନେ ଚିନ୍ତା କରୁନାହାନ୍ତି ଉଦ୍ଧବ ଆମର ପାଦକୁ ବନ୍ଦନା କରୁଛନ୍ତି ବୋଲି, ସେ ଭାବୁଛନ୍ତି ଯଶୋଦା ବା ଅନ୍ୟମାନଙ୍କର ପାଦକୁ ବନ୍ଦନା କରୁଛନ୍ତି ବୋଲି, କିନ୍ତୁ ପ୍ରକୃତରେ ଉଦ୍ଧବ ତାଙ୍କରି ପାଦକୁ ବନ୍ଦନା କରୁଛନ୍ତି। କାହିଁକି ନା ଯାସା କୃଷ୍ଣ କଥୋଦ୍ଗୀତମ୍, ଯାହାଙ୍କର ମୁଖରୁ ଏ ଯେଉଁ କୃଷ୍ଣଙ୍କର କଥା ଆସିଛି, ପୁନାତି ଭୁବନତ୍ରୟ, ତିନି ଭୁବନକୁ ପବିତ୍ର କରିଦେଉଛି। ଏଇ ଯେଉଁ ରହିଛି ଦଶମ ସ୍କନ୍ଦ 31 ଅଧ୍ୟାୟରେ ଗୋପୀ ଗୀତ, ଏଗୁଡ଼ା ତିନି ଭୁବନକୁ ପବିତ୍ର କରିଦେଉଛି। ଭାଗବତମରେ ଅନେକ ସ୍ଥାନରେ ଗୋପୀମାନଙ୍କ ଗୀତକୁ ପ୍ରସ୍ତୁତ କରାଯାଇଛି, ସୁଖଦେବ ଗୋସ୍ୱାମୀ ପ୍ରସ୍ତୁତ କରିଛନ୍ତି। ଏଭଳି ଉନ୍ନତ ସ୍ଥିତିର କଥା, ତେଣୁ ସେ ଭଗବାନ ପ୍ରାର୍ଥନା, ପ୍ରଭୁ ଆପଣ ମୋତେ କୃପା କଲେ, ଆଜି ମୋର ପ୍ରକୃତରେ ଯେଉଁ ରହିଥିଲା ଅଜ୍ଞାନତାକୁ ଦୂର କଲେ। ମୁଁ ଭାବୁଥିଲି ମୁଁ ବହୁତ ବଡ଼ ଜ୍ଞାନୀ, କିନ୍ତୁ ଗୋପୀମାନଙ୍କ ତୁଳନାରେ ମୋର କିଛି ଜ୍ଞାନ ନାହିଁ, ତେଣୁ ମୁଁ ଚାହୁଁଛି ଆଶା ମହୋ ଚରଣ ରେଣୁ ଜୁସାଙ୍ଗ ହଂଶ୍ୟାମ ବୃନ୍ଦାବନେ କିମପି ଗୁଳ୍ମଲତୌଷଧୀନାମ ଯାଦୁସ୍ତଜସୋଜନାର୍ଯ୍ୟ ପଥଂଚ ହିତ୍ୱା ଭେଜୋ ମୁକୁନ୍ଦ ପଦଭିର୍ ଶ୍ରୁତିଭିର୍ ବିମୋଜ୍ଞାମ। ଭଗବାନ ପ୍ରାର୍ଥନା କରି ବର୍ତ୍ତମାନ ମଧ୍ୟ ଉଦ୍ଧବ ରହିଛନ୍ତି ବୃନ୍ଦାବନରେ, ଗୋଟେ ଗୁଳ୍ମ ରୂପରେ ରହିଛନ୍ତି, ଉଦ୍ଧବ କିଆରୀ ବୋଲି କୁହାଯାଉ, ସେଇଟାକୁ ରହିଛନ୍ତି ସେ ସେଠି। ସେ କହୁଛନ୍ତି ମୋର ଏତିକି ଆଶା ହେଉଛି ପ୍ରଭୁ, ବୃନ୍ଦାବନ କିମ୍ବା ଗୁଳ୍ମଲତା, ବୃନ୍ଦାବନରେ ଗୋଟେ ଗୁଳ୍ମଲତା ହେଇଯାଆନ୍ତି, କାହିଁକି ନା କ'ଣ ବୃନ୍ଦାବନ କିମ୍ବା ଗୁଳ୍ମ ଯାହା ଦୁସ୍ତ୍ୟଜ ସ୍ୱଜନାର୍ଯ୍ୟ ପ୍ରଥମ ଚିତ୍ୱା, ଗୋପୀମାନେ ଯେଉଁଟାକୁ ତ୍ୟାଗ କରିହେବ ନାହିଁ ଦୁସ୍ତ୍ୟଜ, ସେଇଟା ତ୍ୟାଗ କରିଦେଲେ, ତେଣୁ ଭେଜୁ ମୁକୁନ୍ଦ ପଦବୀ ଶ୍ରୁତି ବି ବିମୁଜ୍ଞା, ଯାହାଙ୍କୁ ଶ୍ରୁତି ଶାସ୍ତ୍ର ବେଦ ଇତ୍ୟାଦି ବିମୁଜ୍ଞା ଅନ୍ୱେଷଣ କରୁଛନ୍ତି ଭଗବାନ କେଉଁଠି ଅଛନ୍ତି। ସେହି ଭଗବାନଙ୍କର ଅନ୍ୱେଷଣରେ ଗୋପୀମାନେ ସବୁ ଲଜ୍ଜା ଧର୍ମ ସବୁ ତ୍ୟାଗ କରିକିରି ଗୋପୀ ଭଗବାନ ବିରହରେ ଯାଉଛନ୍ତି, ଅନ୍ୱେଷଣ କରୁଛନ୍ତି। ସେ ଯେତେବେଳେ ଏଇଭଳି ଭାବରେ ଅନ୍ୱେଷଣ କରୁଥିବେ ତାଙ୍କ ପାଦରେଣୁ ମୁଁ ଟିକେ ପ୍ରାପ୍ତ ହୋଇଯାଆନ୍ତି, ଗୋଟେ ଛୋଟ ଗୁଳ୍ମ ଲତା ଔଷଧ ହୋଇକରି ରହିଥିଲେ ବୃନ୍ଦାବନରେ, ପ୍ରାର୍ଥନା କରିଛନ୍ତି ଭଗବାନ ତାଙ୍କର ପ୍ରାର୍ଥନାକୁ ସ୍ୱୀକାର କରିଛନ୍ତି। ତେଣୁ ଏହିଭଳି ଭାବରେ ସେଠି ମଧ୍ୟ ଫେଲୁଅର୍ ହେଲା, ଆଉ କ'ଣ କହିବେ। ତେଣୁ ସେ ଫେରିକିରି ଆସିଲେ, ବହୁତ ଦିନ ରହିଗଲେ ସେଠି, ତେଣୁ ତାଙ୍କୁ କୁହାଯାଏ ଇଏ ହେଉଛନ୍ତି କ'ଣ, ଇଏ ହେଉଛନ୍ତି ହରିଦାସ ରେମେ। ଦଶମ 47 ବର୍ଣ୍ଣନା କରାଯାଇଛି କେତେ ମାସ ରହିଗଲେ, 11 ବୋଲି କୁହାଯାଉଛି, କତିଚିନ୍ ମାସାନ, ଯଦିଓ ସିଏ ହେଉଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କର, ସେ କୌଣସି ଛୁଟି ଆଣିକି ଆସିନଥିଲେ, ଭଗବାନ ତାକୁ ପଠାଇଥିଲେ, ଦିନର କଥା ଦେଇ ସନ୍ଦେଶ ଦେଇ ପଳାଇ ଆସିବ, ହଁ, କିନ୍ତୁ ସେ ରହିଗଲେ କତିଚିତ୍ ମାସାନ, କତିଚିତ୍ ମାସାନ୍ ଶବ୍ଦ ବ୍ୟବହାର କରାଯାଇଛି ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି ଏଇଟା ହେଉଛି 11 ମାସ ଗୋଟିଏ ବର୍ଷକରୁ ଗୋଟିଏ ମାସ କମ୍ 11 ମାସ ରହିଲେ କତିଚିତ୍ ମାସାନ୍ ତେଣୁ ସେଇଠି ସେ କହୁଛନ୍ତି ସେଥିପାଇଁ ତାଙ୍କୁ କୁହାଗଲା ଇଏ ହେଉଛନ୍ତି ହରିଦାସ ଭାଗବତ ମାନେ 3 ଜଣ ହରିଦାସଙ୍କ କଥା ବର୍ଣ୍ଣନା କରାଯାଇଛି ଜଣେ ହେଉଛନ୍ତି ଯୁଧିଷ୍ଠ ମହାରାଜ ଜଣେ ହେଉଛନ୍ତି ଏଇ ଉଦ୍ଧବ ଏବଂ ଆଉ ଜଣେ ହେଉଛନ୍ତି ଏଇ ଯେଉଁ ଗୋବର୍ଦ୍ଧନ ଅନ୍ତାୟ ମନ୍ଦିର ଭଳା ହରିଦାସ ମାନଙ୍କୁ ଶ୍ରେଷ୍ଠ ବୋଲି କହୁଛନ୍ତି ଏଇଭଳି ଭାବରେ ରହିଛି ଏଇଠି କହୁଛନ୍ତି ସରିଦ୍ମନ ଗିରିଦ୍ରୋଣ ବିକ୍ଷନ୍ କୁସୁମିତାନ୍ ଧ୍ରୁବାନ୍ କୃଷ୍ଣ ସଂସ୍ମାରନ୍ ରେମେ ହରିଦାସ ବ୍ରଜକଷା ଦଶମ ସ୍କନ୍ଧ 47:56 ଶ୍ଳୋକରେ କହୁଛନ୍ତି ଏଇଟା ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ଏ ଲୀଳାକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି କେତେ ତାଙ୍କ ଆନନ୍ଦ ନେଉଥିବ କେତେ ଆନନ୍ଦ ନେଉଥିବ ସେ କହୁଛନ୍ତି ଏ ଯେଉଁ ସରିତ୍ ରହିଛି ଯମୁନା ଇତ୍ୟାଦି ରହିଛି ସରିତ୍ ନଦୀ ସବୁ ରହିଛି ବନ ରହିଛି 12 ବନ ରହିଛି ଗିରି ରହିଛି ଗୋବର୍ଦ୍ଧନ ଗିରି ରହିଛି ଦ୍ରୋଣ ରହିଛି ଏସବୁ ଦେଖିକିରି ଗିରିରେ ମଧ୍ୟ ସବୁ ଦ୍ରୋଣ ସବୁ ଗୁମ୍ଫା ସବୁ ରହିଛି ଏଟାକୁ ଦେଖିକିରି ବିକ୍ଷନ୍ କୁସୁମିତା ଦ୍ରୁମା ବହୁତ ସୁନ୍ଦର ସୁନ୍ଦର ଫଳ ଗଛ ସବୁ ରହିଛି ଫୁଲ ଗଛ ଫଳ ଗଛ ସବୁ ରହିଛି କୁସୁମିତାନ୍ ଧ୍ରୁବାନ୍ ଏସବୁ ଦେଖୁଛନ୍ତି ଗୋପୀମାନଙ୍କ ସହିତ ଏଇଭଳି ଭାବରେ ଭଗବାନ ଲୀଳା ଗାନ କରି ଚାଲିଛନ୍ତି ଯେତେବେଳେ ଗୋପୀମାନେ ଯେଉଁ କଥାକୁ କହୁଛନ୍ତି ତାକୁ ସିଏ ଗାନ କରିକି କହୁଛନ୍ତି ଏତେ ତାଙ୍କର ରହିଛି କ୍ଷମତା ରହିଛି ସୁନ୍ଦର ପଦରେ ସବୁ ଗାନ କରିଛନ୍ତି ସେଇଟାକୁ ତେଣୁ କୁସୁମିତାନ୍ ଧ୍ରୁବାନ୍ କୃଷ୍ଣ ସଂସ୍ମାରନ୍ ରେମେ କୃଷ୍ଣଙ୍କୁ ସ୍ମରଣ କରାଉଛନ୍ତି ସିଏ ଭଗବାନ ଭକ୍ତ କହିଲେ କିଏ ନା ଭକ୍ତଙ୍କୁ ଦେଖିଲେ ସେ ଭୌତିକ ସମ୍ବାଦ ଆଲୋଚନା କରନ୍ତି ନାହିଁ ଭକ୍ତଙ୍କୁ ଯେଉଁମାନେ ଭକ୍ତର ଉନ୍ନତ ସ୍ତରରେ ଅଛନ୍ତି ଭକ୍ତଙ୍କୁ ଦେଖିଲେ ସେ ଭଗବାନଙ୍କୁ ସ୍ମରଣ କରାଇ ଦିଅନ୍ତି ଭୌତିକ ବସ୍ତୁକୁ ଯିଏ ସ୍ମରଣ କରନ୍ତି ସେ ଉନ୍ନତ ଭକ୍ତ ନୁହନ୍ତି ସେମାନେ ସବୁଠାରୁ ନିମ୍ନ ସ୍ତରର ସ୍ତରରେ ଅଛନ୍ତି ବୋଲି କୁହାଯିବ ତେଣୁ ଯେଉଁମାନେ ଉନ୍ନତ ସ୍ତରର ଭକ୍ତ ଅଛନ୍ତି ତାଙ୍କୁ ଦେଖିଲେ ସେ କୃଷ୍ଣଙ୍କୁ ସ୍ମରଣ କରିବେ ହରେ କୃଷ୍ଣ 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 ହରେ 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 ରାମ 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 ହରେ ଏ କଥା ମହାପ୍ରଭୁ ସେୟା କହିଥିଲେ ଯେତେବେଳେ ରଥଯାତ୍ରାରେ ଆସନ୍ତି ନବଦ୍ୱୀପବାସୀ ନବଦ୍ୱୀପା ମାନେ ଭକ୍ତମାନେ ମହାପ୍ରଭୁ କହିଲେ ଆମେ କେମିତି ଜାଣିବ କହିଲେ ଆମର କ'ଣ ସେବା ନା ତୁମେ ବୈଷ୍ଣବ ସେବା କର ଭଗବାନ ପୂଜା କର ଏଇଟା ତୁମର କାର୍ଯ୍ୟ ନା ଆମେ କେମିତି ଚିହ୍ନିବୁ ବୈଷ୍ଣବ କିଏ ତେଣୁ ଏଇଭଳି ଭାବରେ ବୈଷ୍ଣବ ସଂଜ୍ଞା ବହୁତ ପ୍ରକାର ଦେଇଛନ୍ତି ତେଣୁ ସେଇଥିରେ ଗୋଟେ କହିଛନ୍ତି ଥରେ ଯାହାଙ୍କୁ ଦେଖିଲେ କୃଷ୍ଣ ସ୍ମରଣ ଆସନ୍ତି ସିଏ ହେଉଛନ୍ତି ବୈଷ୍ଣବ ତାଙ୍କର ପୂଜା କର ଯାହାଙ୍କୁ ଦେଖିଲେ କୃଷ୍ଣ ସ୍ମରଣ ଆସନ୍ତି ଏ ଭୌତିକ ବସ୍ତୁ ସ୍ମରଣ ଭଗବାନ ଆସନ୍ତି ସେମାନେ ପ୍ରକୃତ ବୈଷ୍ଣବ ନୁହନ୍ତି ଏଇଭଳି ଭାବରେ କହିଛନ୍ତି ମହାପ୍ରଭୁ ତାଙ୍କୁ କହିଛନ୍ତି ତେଣୁ କୃଷ୍ଣ ସଂସ୍ମରଣ ରେମେ ଆନନ୍ଦ ପ୍ରାପ୍ତ ହେଉଥିଲେ ଉଦ୍ଧବ ମଧ୍ୟ ଆନନ୍ଦ ପ୍ରାପ୍ତ ହେଉଥିଲେ ଗୋପୀମାନେ ମଧ୍ୟ ଆନନ୍ଦ ପ୍ରାପ୍ତ ହେଉଥିଲେ ହରିଦାସ ବ୍ରଜୁ କଷା ବ୍ରଜୁ କଷା ଯେଉଁ ଗୋପୀମାନେ ସବୁ ରହିଛନ୍ତି ଭଗବାନ ହରିଦାସ କହିଲେ ଏଇ ଉଦ୍ଧବଙ୍କ ସହିତ ସବୁ ଏଇଭଳି ଭଗବାନ ଲୀଳାକୁ ସବୁ ପ୍ରଦର୍ଶନ କରାଉଥିଲେ ଏଇଠି ଭଗବାନ ଏହା କରିଥିଲେ ଏଇଠି ଭଗବାନ ଏହା କରିଥିଲେ ସେଠି ଭଗବାନ ସେୟା କରିଥିଲେ ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ରାଧେ ଜୟ କୃଷ୍ଣ ବୃନ୍ଦାବନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଶ୍ୟାମକୁଣ୍ଡ ରାଧାକୁଣ୍ଡ ଗିରି ଗୋବର୍ଦ୍ଧନ ଶ୍ୟାମକୁଣ୍ଡ କୁଣ୍ଡ କାଳିନ୍ଦୀ ଯମୁନା ଜୟ ଜୟ ମହାବନ କାଳିନ୍ଦୀ ଯମୁନା ଜୟ ଜୟ ମହା ଏ ବୃନ୍ଦାବନ ବୃନ୍ଦାବନ ରମ୍ୟ ସ୍ଥାନ ଦିବ୍ୟ ଚିନ୍ତାମଣି ଧାମ ଏଇଭଳି ବୃନ୍ଦାବନ ରମ୍ୟ ସ୍ଥାନ ଚିନ୍ତାମଣି ଧାମ ଭଗବାନ ଲୀଳା ସବୁ ହେଇଛି ସବୁଠାରେ 84 ବୃନ୍ଦାବନରେ ଭଗବାନ ଲୀଳା ଚାଲିଛି ତେଣୁ 11 ମାସ କାଳ ରହିଗଲେ କତିଚିତ୍ ମାସାନର ଟୀକାରେ ଆଚାର୍ଯ୍ୟମାନେ ସନାତନ ଗୋସ୍ୱାମୀ କହିଛନ୍ତି ଏଗାର ମାସ, ଏଗାର ମାସ ରହିଗଲେ ସେଠି ଭଗବାନ ଲୀଳାରେ ସବୁ ଭୁଲିଗଲେ। ସେ ମଥୁରାର ସେ ପ୍ରଧାନମନ୍ତ୍ରୀ କେତେ କ'ଣ ତାଙ୍କ ଉପରେ ଦାୟିତ୍ୱ ଅଛି, ସକାଳୁ ଉଠିଲେ କେତେ ପ୍ରଧାନମନ୍ତ୍ରୀଙ୍କ ଉପରେ ଦାୟିତ୍ୱ ରହିଛି। ଭଗବାନ ନିଜେ ଉଦ୍ଧବକୁ ପଚାରନ୍ତି, ଉଦ୍ଧବ କ'ଣ କରିବା ଏ ପରିସ୍ଥିତିରେ, ବିଷମ ପରିସ୍ଥିତି ଆସିଗଲା କ'ଣ କରିବା, ଏଇଭଳି ଭାବରେ କଥା ରହିଛି। କିନ୍ତୁ ଉଦ୍ଧବ ଭୁଲିଗଲେ ସବୁ, ଏଗାର ମାସ କାଳ ରହିଗଲେ ବୃନ୍ଦାବନରେ ହେଇକିରି ଭଗବାନ କୃଷ୍ଣ ସଂସ୍ମରଣ ରେମି, ଭଗବାନଙ୍କ ସ୍ମରଣ କରେଇ କରିକି ଏଇଟା ଆନନ୍ଦ। ଏ ହେଉଛି ଭକ୍ତମାନଙ୍କ ଆନନ୍ଦ, ଭକ୍ତମାନଙ୍କ ଆନନ୍ଦ ହେଉଛି ଭଗବାନଙ୍କ ଲୀଳା, ଅନ୍ୟ କିଛି ନୁହଁ, କେବଳ ଭଗବାନଙ୍କ ଲୀଳା। କିନ୍ତୁ ଭଗବାନଙ୍କ ଲୀଳାରେ ଯେଉଁମାନେ ଆନନ୍ଦ ପ୍ରାପ୍ତ ହେଉନାହାନ୍ତି, ତାକୁ ବୁଝିବାକୁ ପଡ଼ିବ, ସେମାନେ ଏତେ ଉନ୍ନତ ଭକ୍ତ ନୁହନ୍ତି, ଅନ୍ୟଥିରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଜଣେ ହେଉଛି ଆତ୍ମାରାମ, ଗୋଟା ହେଉଛନ୍ତି ଇନ୍ଦ୍ରିୟାରାମ। ଇନ୍ଦ୍ରିୟାରାମ ମାନେ ଆତ୍ମାରେ ଆନନ୍ଦ ପ୍ରାପ୍ତ ହୁଅନ୍ତିନି, ସେମାନେ ଇନ୍ଦ୍ରିୟାରାମରେ, ଇନ୍ଦ୍ରିୟରେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ ଅର୍ଜୁନ କହୁଛନ୍ତି, କହୁଛନ୍ତି କ'ଣ, ଯେଉଁମାନେ ଆତ୍ମାରେ ଏଇ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଏବଂ ପ୍ରବର୍ତ୍ତିତ ଚକ୍ର ନାନୁବର୍ତ୍ତୀୟ ତିହଜ ଅଘାୟୁର ଇନ୍ଦ୍ରିୟାରାମ ମୋଗଂ ପାର୍ଥ ସହଜୀବ। ଇନ୍ଦ୍ରିୟାରାମ ଇନ୍ଦ୍ରିୟରେ ସେମାନେ ଆନନ୍ଦ ନିଅନ୍ତି, ଭଗବାନ ପାଖରେ ଆନନ୍ଦ ପ୍ରାପ୍ତ ହୁଅନ୍ତି ନାହିଁ ସେମାନେ, ଭଗବାନ କଥା ଶୁଣିବା ପାଇଁ ଭଲ ଲାଗେ ନାହିଁ, ସେ ପଳେଇ ଯାଆନ୍ତି ଛାଡ଼ିକିରି, ଭଗବାନ କଥା ଶୁଣିବା ପାଇଁ ଭଲ ଲାଗିବ ନାହିଁ। କିନ୍ତୁ ସେମାନେ ଇନ୍ଦ୍ରିୟ କଥା ଶୁଣିବା ବହୁତ ଆନନ୍ଦ ଲାଗିବ, ଇନ୍ଦ୍ରିୟାରାମ ଇନ୍ଦ୍ରିୟାରାମ ମୋଘଂ ପାର୍ଥ ସହଜୀବ, ତାଙ୍କର ଜୀବନ ବୃଥା, ମୋଘଂ ପାର୍ଥ ବୋଲି କୁହାଗଲା, ଭଗବାନ କହିଲେ ଆମେ କହୁନାହୁଁ। ଏବଂ ଯସ୍ତୁ ଆତ୍ମର ଦେବ ସାତ ଆତ୍ମତୃପ୍ତ ସେ ମହାନବ ଆତ୍ମନିବ ସନ୍ତୁଷ୍ଟ ତସ୍ୟ କାର୍ଯ୍ୟ ନ ବିଦ୍ୟତେ। ଯେଉଁମାନେ ଆତ୍ମାନେ ଆନନ୍ଦିତ ହୁଅନ୍ତି, ଭଗବାନ ପାଖରେ ଆନନ୍ଦିତ ହୁଅନ୍ତି, ତାଙ୍କର ଅନ୍ୟ କୌଣସି କାର୍ଯ୍ୟ ନାହିଁ, ତାଙ୍କର କାର୍ଯ୍ୟର ସରିଗଲା, କର୍ତ୍ତବ୍ୟ ସରିଗଲା, କର୍ତ୍ତବ୍ୟ କର୍ମ ସରିଗଲା, ତାଙ୍କର ଏକମାତ୍ର କର୍ତ୍ତବ୍ୟ ହେଉଛି ଭଗବାନଙ୍କର ସେବା କରିବା, ଆଉ କିଛି ନାହିଁ। ତେଣୁ ଏହିଭଳି ଭାବରେ ଯେଉଁ ରହିଛି କୃଷ୍ଣ ସଂସ୍ମରଣ ରେମେ ହରିଦାସ ବ୍ରଜୋ କସମ, ଏ ତିନି ଜଣ ହରିଦାସ କଥା ଭାଗବତ କୁହାଯାଇଛି, ତା ଦେହରୁ ଇଏ ଜଣେ ଉଦ୍ଧବ ହେଉଛନ୍ତି ହରିଦାସ, ଭଗବାନଙ୍କ ଶ୍ରେଷ୍ଠ ଭକ୍ତ ସିଏ। ଯଦିଓ ଭଗବାନଙ୍କ ଶ୍ରେଷ୍ଠ ଭକ୍ତ ହେଉଛନ୍ତି ଗୋପୀମାନେ, କିନ୍ତୁ ସେମାନେ କହୁଛନ୍ତି ଆମେ ବହୁତ ନୀଚ ସ୍ତରର, ଆମେ ବହୁତ ନୀଚ ସ୍ତରର, ପ୍ରକୃତରେ ଶ୍ରେଷ୍ଠ ଭକ୍ତ ହେଉଛନ୍ତି କିଏ ନା ଏଇ ହରିଦାସ। ଭାଗବତ ଦଶମ ସ୍କନ୍ଦ ଏକୋଇଶ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ବେଣୁ ଗୀତରେ ବର୍ଣ୍ଣନା କରାଯାଇଛି, ହନ୍ତାୟମ ଅଦ୍ରିର ବଳା ହରିଦାସ ବର୍ଜ୍ୟ ଯଦରାମ କୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ ମାନଙ୍କ ତନୁ ଦିଶା ଗୋ ଗଣଯୁକ୍ତ ଉର୍ଜତ ପାନୀୟ ସୁଜବଶ କନ୍ଦର କନ୍ଦମୂଳେଇ। ଭଗବାନଙ୍କର ଯେଉଁ ରହିଛି ଏ ଯେଉଁ ଭାଗବତ ଶ୍ଳୋକ, ଜଣେ ଯଦି ଆବୃତ୍ତି କରିଦେଲେ ମାନେ ସେ ଆନନ୍ଦିତ ହେଇଯାଆନ୍ତି। ଭାଗବତ ଶ୍ଳୋକ ହେଉଛି ଏଇଭଳି ଭାବରେ, ତାକୁ ଓଡ଼ିଆରେ ଅନୁବାଦ କଲେ ବା ଅନ୍ୟ କୌଣସି କଲେ ତା'ର ଯେଉଁ ମୂଳ ଭାଷା ରହିଛି ସେ ଆନନ୍ଦରେ ସେମାନେ ପ୍ରାପ୍ତ ହେଇପାରିବେ ନାହିଁ। ଯେଉଁମାନେ ମୂଳ ଭାଷାରେ ମୂଳ ସଂସ୍କୃତରେ କଥା କହୁ ମାନେ ସେଟା ଆସ୍ୱାଦନ କରୁଛନ୍ତି, ସେମାନେ ଅନ୍ୟ ଭାଷା ତ ଭଲ ଲାଗିବ ନାହିଁ। ତେଣୁ ସେହିଭଳି ଭାବରେ ହନ୍ତାୟମ ମଧ୍ୟ ହରିଦାସ ବଳା ହନ୍ତାୟମ ହନ୍ତ କହୁଛନ୍ତି ଗୋପୀମାନେ ତାଙ୍କ ଭିତରେ କହୁଛନ୍ତି ନିଶ୍ଚିନ୍ତ ଭାବରେ, ଆୟମ ହନ୍ତାୟମ ହରିଦାସ ଅଦ୍ରିର ବଳା, ଜଣେ ଗୋପୀ ଅନ୍ୟ ଜଣକୁ ସମ୍ବୋଧନ କରୁଛନ୍ତି ଅବଳା, ତାଙ୍କର ବଳ ନାହିଁ, ଆମର ବଳ ଅଛି, ଏଇଭଳି ଭାବରେ ଚିନ୍ତା, ଆମର ବଳ ନାହିଁ, ହନ୍ତାୟମ ଅଦ୍ରିର ବଳା ହରିଦାସ ବର୍ଜ୍ୟ, ହରିଦାସ ମାନ ଶ୍ରେଷ୍ଠ ହେଉଛନ୍ତି, ଯଦିଓ ସିଏ ନିଜେ ହରିଦାସ ଶ୍ରେଷ୍ଠ, କିନ୍ତୁ ସିଏ କହୁଛନ୍ତି ହରିଦାସ ବର୍ଜ୍ୟ କିଏ ନା ଏଇ ଗିରିଗୋବର୍ଦ୍ଧନ ହରିଦାସ ବର୍ଜ୍ୟ ନା କେମିତି ନା ଯାହା ରାମକୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ, ଭଗବାନ ବଳରାମ ଏବଂ କୃଷ୍ଣ ସେଇ ପାହାଡ଼ରେ ସବୁ ବହୁତ ପ୍ରକାର ଲୀଳା କରିଛନ୍ତି, ତାଙ୍କର ପାଦସ୍ପର୍ଶ ପାଇକିରି ବହୁତ ଆନନ୍ଦିତ ହେଉଛନ୍ତି। ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଉ କି ଯାଏ ଯଦି ରାମକୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ, ଭଗବାନଙ୍କ ପାଦ ପଦ୍ମ ସ୍ପର୍ଶ ପାଇକି ପ୍ରମୋଦ, ଖାଲି ମୋଦ ନୁହଁ ପ୍ରମୋଦ, ପ୍ରକୃଷ୍ଟ ରୂପେ ଆନନ୍ଦି ଦେଉଛନ୍ତି ସେମାନେ। ଏଇ ଗୋବର୍ଦ୍ଧନ ରାମକୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ ମହାନଙ୍କ ତନୋଦି ସହ ଗୋ ଅଣତ, କେବଳ ଯେ ସେ ଆନନ୍ଦିତ ହେଉଛନ୍ତି ତାହା ନୁହଁ, ସେ ମଧ୍ୟ ସେ କୃଷ୍ଣ ବଳରାମ ଏବଂ ତାଙ୍କର ସଖାମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି। ମହାନଙ୍କ ତନୋଦ ସହ ଗୋ ଗଣତ, ଭଗବାନ ତାଙ୍କର ଗାଭୀମାନଙ୍କୁ ତାଙ୍କର ଭଗବାନଙ୍କ ଗଣମାନଙ୍କୁ ତାଙ୍କର ସାଙ୍ଗମାନଙ୍କୁ ଏଇଭଳି ଭାବରେ ସମ୍ମାନ ପ୍ରଦର୍ଶନ କରୁଛନ୍ତି। କିଭଳି ଭାବରେ ନା ପାନୀୟ, ବହୁତ ସୁନ୍ଦର ସୁନ୍ଦର ପାନୀୟ ରହିଛି, କେବଳ ଯେ ଖାଲି ଜଳ ସେଠି ରହିଛି ତା ନୁହଁ, ବିଭିନ୍ନ ପ୍ରକାର ଫଳ ରସ ଇତ୍ୟାଦି ସବୁ ରହିଛି, ସୁଜ ବସ ବହୁତ ସୁନ୍ଦର ସୁନ୍ଦର ଘାସ ରହିଛି, ଏବଂ କନ୍ଦର କନ୍ଦମୂଳି ସବୁ କନ୍ଦରମାନେ ସବୁ ରହିଛନ୍ତି, କନ୍ଦମୂଳ ସବୁ ରହିଛି, ଏହିଭଳି ଭାବରେ ଅନେକ ପ୍ରକାର ସେବା କରୁଛନ୍ତି ଆଚାର୍ଯ୍ୟମାନେ ଏହି ଶ୍ଳୋକରେ ବହୁତ ପ୍ରକାର ଭାଷ୍ୟ ଦେଇଛନ୍ତି, କିନ୍ତୁ ଆମର ସମୟ ନାହିଁ, ଆମେ କ'ଣ କହିବା। ତେଣୁ ଏହିଭଳି ଭାବରେ ଇଏ ଉଦ୍ଧବ ଯାଇକରି ଫେଲ୍ ମାରିଗଲେ, ଉଦ୍ଧବ କରି ଏତେ ଜ୍ଞାନ ରହିଛି, ନନ୍ଦ ମହାରାଜକୁ ତାଙ୍କର ଜ୍ଞାନ ମାଧ୍ୟମରେ ତାଙ୍କର ବିରହକୁ ଦୂର କରିପାରିଲେନି, ତାଙ୍କ ବିରହ ବଢ଼ିଗଲା, ଏପଟେ ମଧ୍ୟ ଗୋପୀମାନଙ୍କ ବିରହ ବଢ଼ିଗଲା, ଅବଶ୍ୟ ସେ ଆନନ୍ଦିତ ହେଲେ, ସେଥିରେ ଆନନ୍ଦିତ ହେଲେ, ଇଏ ଆନନ୍ଦର ଅଶ୍ରୁ, ଆନନ୍ଦ ଅଶ୍ରୁ, ସେ ସବୁବେଳେ ଯେ କ୍ରନ୍ଦ ଦୁଇ ପ୍ରକାର ଅଶ୍ରୁ ରହିଛି, ଗୋଟେ ହେଉଛି ଆନନ୍ଦ ଅଶ୍ରୁ, ଗୋଟେ ହେଉଛି ଦୁଃଖ ଅଶ୍ରୁ। ଦୁଃଖ ଅଶ୍ରୁ ବୋଲି କେମିତି ଜାଣିବା, ଆନନ୍ଦ ଅଶ୍ରୁ ବୋଲି କେମିତି ଜାଣିବା, ଦୁଃଖ ଅଶ୍ରୁ ହେଉଛି କହିଲେ ଗରମ ଲାଗିବ, ଆନନ୍ଦ ଅଶ୍ରୁ କହିଲେ ଥଣ୍ଡା ଲାଗିବ, ଇଏ ହେଉଛି ଆନନ୍ଦ ଅଶ୍ରୁ, ଥଣ୍ଡା ଲାଗିବ। ସେଇଭଳି ଭାବରେ ନନ୍ଦ ମହାରାଜ ଅଶ୍ରୁ ବିଗଳ କରୁଥିଲେ, ଇଏ ଆନନ୍ଦ ଅଶ୍ରୁ, ଗୋପୀମାନେ ଯେଉଁ ଅଶ୍ରୁ ମୋଚନ କରୁଥିଲେ ସେ ହେଉଛି ଆନନ୍ଦ ଅଶ୍ରୁ। ତେଣୁ ଏଇଭଳି ଭାବରେ ଯେଉଁ କଥା ସବୁ ରହିଛି, ଆମର କଥା ଚାଲିଗଲା ସେ ସମୟରେ, ଆମର କମ୍ ସମୟ ମିଳିଲା ଆଜି କଥା କହିବା ପାଇଁ, ତେଣୁ ଏନିୱେ ଏକାଦଶୀ ତିଥି ଆଜି, ଆଜି ଆମର ଯେଉଁ ରହିଛି ଏଇ ଯେଉଁ ଲୀଳାଟିକି ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଯେ ଇଏ ଭୟ କରୁଥିଲେ ଯିବା ପାଇଁ, ଯିବା ପାଇଁ, ତେଣୁ ନାରଦ ମୁନି ତାଙ୍କୁ କହିଲେ ନାହିଁ ତୁମେ ଭୟ କରନି, ଭଗବାନଙ୍କ ଇଚ୍ଛା, ଭକ୍ତମାନେ ଜାଣନ୍ତି ଭଗବାନ କ'ଣ ଇଚ୍ଛା, ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଜାଣନ୍ତି ଭଗବାନ କ'ଣ ଇଚ୍ଛା। ଯେମିତି ଆମର ଶ୍ରୀଶ୍ରୀମଦ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ଗୁରୁ ମହାରାଜ, ସେ ଚାହାନ୍ତି ଭଗବାନଙ୍କ ଇଚ୍ଛା ହେଉଛି ଏଠି ଗୋଟେ ମନ୍ଦିର ହେବ, ତେଣୁ ସେ ସେଇଭଳି ଭାବରେ କଳ୍ପନା କରିଛନ୍ତି, ଏଇଭଳି ଭାବରେ ହେବ, ଏଇଭଳି ଭାବରେ ହେବ, ଏଇଭଳି ଏ ଭଗବାନଙ୍କ ଇଚ୍ଛା, ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଜାଣନ୍ତି ଭଗବାନ କ'ଣ ଇଚ୍ଛା। ତେଣୁ ଏହିଭଳି ଭାବରେ ନାରଦ ମୁନି ଜାଣନ୍ତି ଭଗବାନ ଚାହାନ୍ତି ଏଇଟା, ତୁମେ ଜାଣିପାରୁନ, ତୁମେ ଯାହା କିଛି ଅସୁବିଧା ନାହିଁ। ଏବଂ କେତେଜଣ ଆଚାର୍ଯ୍ୟ ମଧ୍ୟ କହିଛନ୍ତି ଇଏ ହେଉଛନ୍ତି ଯୋଗମାୟାଙ୍କର ଅଂଶ, ଯୋଗମାୟା ଯୋଗିନୀ ବୋଲି କୁହାଯାଉ, ଯୋଗମାୟାଙ୍କର ଅଂଶ। ତେଣୁ ଏହିଭଳି ଭାବରେ ସେ ଯାଇ ପହଞ୍ଚିକରି କ'ଣ କଲେ ନା ତାଙ୍କୁ ଆଣିକି ସେ ଶୟନ କରିଥିଲେ, ପ୍ରଦ୍ୟୁମ୍ନ ଶୟନ କରିଥିଲେ, ଅନିରୁଦ୍ଧ ଅନିରୁଦ୍ଧ ଶୟନ କରିଥିଲେ। ତତ୍ର ସୁପ୍ତଂ ସୁପର୍ଯ୍ୟଙ୍କେ, ବହୁତ ସୁନ୍ଦର ପଲଙ୍କ ରହିଛି ସେଇଠି, ସେ ଶୟନ କରିଯାଇଥିଲେ, ସୁପ୍ତଂ ଶୟନ କରିଯାଇଥିଲେ। ଏବଂ ପ୍ରାଦୁମ୍ନି ଯୋଗମା ସ୍ଥିତା, ପ୍ରଦ୍ୟୁମ୍ନଙ୍କର ପୁତ୍ର ପ୍ରାଦୁମ୍ନି, ଇଏ ଯୋଗମା ସ୍ଥିତା, ଇଏ ଯେଉଁ ଗଲେ ଚିତ୍ରଲେଖା ଗଲେ, ଇଏ ଯୋଗ ରହିଛି ତାଙ୍କ ପାଖରେ, ଯୋଗ ରହିଛି, ଯୋଗଶକ୍ତି ରହିଛି, ଯୋଗଶକ୍ତି ବଳରେ ଗୃହୀତ୍ୱା ଶୁଣିତ ପୁରମ, ତାଙ୍କୁ ଧରିକି ଟେକିକି ଘିନି ଆସିଲେ। ଏଇଭଳି ଭାବେ ଭଗବାନ କୃଷ୍ଣ ପାଳିତା ରହିଛନ୍ତି, କିନ୍ତୁ ସେ ଟେକିକି ଘିନି ଆସିଲେ, ଗୃହୀତ୍ୱା ଶୁଣିତ ପୁରମ, ଆସି ପହଞ୍ଚିଗଲେ ସାଙ୍ଗେ ସାଙ୍ଗେ। ସଖୀ ପ୍ରିୟ ମଦର୍ଶୟତ, ଏବଂ ତାଙ୍କର ସଖୀଙ୍କୁ, ତାଙ୍କର ପ୍ରିୟ ବ୍ୟକ୍ତିଙ୍କୁ ଦେଖେଇଲେ, ଏଇଭଳି ଭାବରେ ଅନିରୁଦ୍ଧଙ୍କୁ ତାଙ୍କୁ ଦେଖେଇଲେ, ଅନିରୁଦ୍ଧ ଆଜି ଯେଉଁ ଦେଖିକରି ଅନିରୁଦ୍ଧଙ୍କୁ ଦେଖିକରି କେତେ ଆନନ୍ଦିତ ନଉଥିବେ, ସିଏ କେତେ ଆନନ୍ଦିତ ନଉଥିବେ। ତେଣୁ ଶ୍ଳୋକର ଭାଇ କୁହାଯାଉଛି ଟୀକାରେ ଯେ ଯୋଗ ମାୟା ଅଂଶ ଭୂତେତି କିଛି ଦାହୁ, କେତେଜଣ କହନ୍ତି ଏ ଯୋଗ ମାୟାଙ୍କର, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି, ଏବଂ ଆଉ କେତେଜଣ କହନ୍ତି ସିଏ ହେଉଛନ୍ତି ନାରଦ ମୁନି, ତାଙ୍କୁ ହରିବଂଶରେ ବର୍ଣ୍ଣନା କରାଯାଇଛି, ନାରଦ ମୁନି ତାଙ୍କୁ ଦେଲେ ମନ୍ତ୍ର, ଦେଲେ ତୁମେ ଏଇ ମନ୍ତ୍ର ପାଠ କରିକିରି ଯାହା ରାଜପ୍ରସାଦ ଭିତରୁ ଯାଇକିରି ତାଙ୍କୁ ଆଣିବ, ଯାଇକି ଆଣିବ, ଏ ଭଗବାନ ଇଚ୍ଛା, ଭଗବାନ ଲୀଳା, ପୁରୁଷୋତ୍ତମ ଲୀଳା, ପୁରୁଷୋତ୍ତମ ଲୀଳା, ଏଇଟା ହେବ। ତେଣୁ ଏଇଭଳି ଭାବରେ ସେ ସୁନ୍ଦର ସ୍ଥାନରୁ ଆସିଲେ ଶୋଣିତପୁରକୁ ଆସିଲେ, ଶୋଣିତପୁର କହିବାର ଉଦ୍ଦେଶ୍ୟ ହେଉଛି ଭୟାନକ ସ୍ଥାନ, ଭୟାନକତ୍ୱ ମୁକ୍ତମ, ଶୋଣିତପୁର କହିଲେ ରକ୍ତର, ରକ୍ତରପୁର, ଭଗବାନ ଭୟାନକ ରସକୁ ମଧ୍ୟ ଆସ୍ୱାଦନ କରନ୍ତି, କାରଣ ସେ ହେଉଛନ୍ତି ସବୁ ରସର ଆଧାର, ଭୟାନକ ରସକୁ ମଧ୍ୟ ସେ ଆସ୍ୱାଦନ କରନ୍ତି, ଆମେ ଆସ୍ୱାଦନ କରିପାରିବୁ ନାହିଁ। ଯେମିତି ବର୍ତ୍ତମାନ ଭୟାନକ ରସ ରହିଛି ବର୍ତ୍ତମାନ ଇଏ କରୋନା, ଇଏ ଭୟାନକ ରସକୁ ଆମେ ଆସ୍ୱାଦନ କରିପାରିବା ନାହିଁ, କିନ୍ତୁ ଭଗବାନ ଆସ୍ୱାଦନ କରିପାରିବେ। ଯେତେବେଳେ ଭଗବାନ ଯୁଦ୍ଧ କରୁଥିଲେ ଅନ୍ୟମାନଙ୍କ ସହିତ, ଯେଉଁ ଭୟାନକ ରସ ଇଏ ପ୍ରାପ୍ତ ହେଉଥିଲା, କିଏ ନା ଭୋଜ ମୃତ୍ୟୁପଥେ, ମୃତ୍ୟୁପଥେ ଭୋଜପତେ, ମୃତ୍ୟୁ ଭୋଜପତେ, ମୃତ୍ୟୁ ଭୟାନକ ରସକୁ ପ୍ରାପ୍ତ ହେଉଥିଲେ ସିଏ ସେ ଆନନ୍ଦ ପ୍ରାପ୍ତ ହୋଇପାରୁନଥିଲେ କିନ୍ତୁ ଭଗବାନ ତା ସହିତ ଯୁଦ୍ଧ କରି ଆନନ୍ଦ ଦେଉଛନ୍ତି ଭଗବାନ ସବୁ ରସର ଆଧାର ସବୁ ରସକୁ ସେ ଆସ୍ୱାଦନ କରନ୍ତି ଭଗବାନ ସେ ହେଉଛନ୍ତି ଭଗବାନ ତେଣୁ ଏଇ ଯୁଦ୍ଧ ରସକୁ ଆସ୍ୱାଦନ କରିବା ପାଇଁ ଭଗବାନ ଆସିଲେ ତାଙ୍କର ଦୁଇ ଜଣ ରହିଛନ୍ତି ଯେଉଁ ପାର୍ଷଦ ରହିଛନ୍ତି ଜୟ ବିଜୟ ତାଙ୍କୁ ପଠାଇଲେ ଏଇଭଳି ଭାବେ ଲୀଳା କଲେ ଭଗବାନ ଦୁଇଟା ଅବତାର ଗ୍ରହଣ କରିକି ଆସି ଭଗବାନ ଏଇ ଯୁଦ୍ଧ ରସକୁ ଆସ୍ୱାଦନ କରୁଥିଲେ ଖାଲି ଯେ ଦୁଇ ଥର ନେଇକି ଆସ୍ୱାଦନ କରୁଛି ତାହା ନୁହଁ ତିନି ଯୁଗ ଧରିକି ଆସିଲେ ଭଗବାନ ଏଇ ଯୁଦ୍ଧ ରସକୁ ଆସ୍ୱାଦନ କରୁଛନ୍ତି ଏଇଭଳି ଭାବେ ଭଗବାନ ଲୀଳା ସବୁ ରହିଛି ତେଣୁ ଭଗବାନ ଇଏ ଆସି ପହଞ୍ଚିଗଲେ ଦ୍ୱାରକାପୁରରେ ଆସି ଦ୍ୱାରକାପୁରରେ ଆସି ପହଞ୍ଚିଗଲେ ସାଙ୍ଗେ ସାଙ୍ଗେ ଗୋଟେ ମିନିଟ୍ ତାଙ୍କ ପଲଙ୍କ ସହିତ ଆଣିଲେ ସେ ପଲଙ୍କରେ ରହିଛନ୍ତି ସିଏ ପଲଙ୍କ ସହିତ ଘିନି ଆସିଲେ ଭଗବାନ ଆମର ଶୁଣିଛେ ଆମେ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣନା କରାଯାଇଛି କିନ୍ତୁ ଭଗବାନଙ୍କୁ ସେ ଆଉ ଗୋଟେ ଖଟିଆରେ ପକେଇକି ତାଙ୍କ ରତ୍ନ ପଲଙ୍କୁ ନେଇଗଲେ ଏସବୁ କଥା ରହିଛି ଭଗବାନ ସବୁ ଯାହା ବି ହଉ ତେଣୁ ଏଇଠି କୁହାଯାଉଛି ଯୋଗ ମାୟା ଅଂଶ ଯୋଗ ମାୟାର ଅଂଶ ସିଏ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ସେ ନିଜେ କହୁନାହାନ୍ତି ସେ କହୁଛି କେଚିଦା ହଉ ବହୁତ ବିଦ୍ୱାନ ବ୍ୟକ୍ତିମାନେ ଏକଥା କହିଛନ୍ତି ଏହିଭଳି ଭାବରେ ଭଗବାନ ଲୀଳା ରହିଛି ଆମେ କଥା କେଉଁଠି ବିଶ୍ରାମ ଦେବା ଦୁଇ ମିନିଟ୍ ଭଗବାନ ନାମ କୀର୍ତ୍ତନ କରିକିରି